ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्ण भक्त भक्त सज्जन वृंदा मातृ वृंदा ब्रह्मानंद महाराज भागवत कथा को आम स्वागत जनाऊ विशेष भाव में मोर कृतज्ञता ज्ञापन करती श्रीपाद संजीव प्रभु एवं श्रीपाद गुंडीचा प्रभु को जैसे मत सुजोग प्रदान कर भागवत कथा कहवापी तेणु आमर भागवतम जो कथा आम संक्षेप कह भागवतम विषय भागवतम शास्त्र ये रही जानते भागवतम भगवान श्रीअंग कह जाए भागवतम आम श्रीमद गौरवंद स्वामी महाराज जो भागवत क्लास दिखे पाखापाखि अधघंटा टे भागवतम मंगलाचरण करती बहुत श्लोक से सब उद्धार करके कर तेणु ये भागवतम कह जाए भगवान कृष्ण व जगन्नाथ ये हूँ भागवतम भागवतम जो द्वादश स्कंद रही ये भगवान द्वादश अंग भगवान अंग सहित तुलना कर पद्म पुराण में भागवत महात्म वर्णना कर भागवतम प्रथम स्कंद और द्वितीय स्कंद ये दुईटी स्कंद जो अच्छा ये भगवान दुई पाद पद्म तृतीय स्कंद एवं चतुर्थ स्कंद भगवान जंघ प्रदेश जगन प्रदेश पंचम स्कंद भगवान नाभि षष्ठ स्कंद भगवान वक्ष प्रदेश सप्तम स्कंद एवं अष्टम स्कंद ये दुईटी भगवान भुज दुई भुज एवं नवम स्कंद भगवान ग्रीवा दशम स्कंद भगवान मुख पद्म एकादश स्कंद भगवान मस्तक एवं द्वादश स्कंद भगवान मस्तक कीर्ति यही भाव में भगवान एवं भागवत भितर किसी तफात ना आम भागवत कथा कौच मान भगवान विषय कौच भगवान से उपस्थित अच्छा भगवान तक कथा उपस्थित था अद्य वस्तु भागवतम रही बारटी स्कंद रही तीन शौ पैंतीस अध्याय रही अठर हजार श्लोक रही कहुए ये भागवत रही दसटी विषय रही भागवत को महापुराण बोली कहुए दसटी विषय कौन कौन द्वितीय स्कंद दशम अध्याय प्रथम श्लोक श्लोक कथा कहुई जे अत्र सर्ग विसर्गश्च स्थान पोषण मुदय मनोतर ईशान कथा निरोध मुक्तिराश्रय ये दसटी विषय सब ज्ञान रही कौन कौन ना स्वर्ग केमी सृष्टि हो सृष्टि विषय वैज्ञानिक माने बहुत गवेषणा करसंदी किंतु ए पर्यंत से निर्णय कर पार ना कि सृष्टि है विभिन्न थ्योरी सब बिग बैंग थ्योरी इत्यादि के चलती यही भाव निर्णय करना कि भागवतम किभली सृष्टि है सृष्टि भगवान इच्छा सृष्टि भगवान चाहते सृष्टि करवाई तेनाली सृष्टि हो सृष्टि विस्तार करा कराए विसर्ग स्वर्ग एवं विसर्ग भगवान भौतिक जगत जो सृष्टि करगवत तृतीय स्कंद यह सब आसो सृष्टि विषय वर्णना कर सृष्टि एवं स्वर्ग एवं विसर्ग विषय तेणु भगवान ये भौतिक जो रही भगवान तर जो चीत जगत रही चीत जगत में कारणानव जल रही कारणानव जल झ कारणानव जड़े बजती स्म जोग निद्रा मनंत जगदंड सरोम कूप आधार शक्तिमलंब्या परांश मूर्ति गोविंद आदि पुरुषम तमं भजामी ब्रह्म संहिता ब्रह्मा यहाँ कही कारणानव जल भगवान शयन कर निश्वास भौतिक जगत सब सृष्टि होमर जो रही भूत प्रकृति रही समग्र सृष्टि जो रही समग्र सृष्टि वन फोर्थ बा चारि भाग भाग हूँ महत्त्व ये महत्त्व को जो भगवान ईक्षण करती से ଏଇ ମହତତ୍ତ୍ୱରେ ବିକାର ସୃଷ୍ଟି ହୁଏ। ମହତତ୍ତ୍ୱ ସବୁକିଛି ତତ୍ତ୍ୱ ରହିଛି, ଭୌତିକ ଜଗତର ତତ୍ତ୍ୱ ସବୁ ତା ଭିତରେ ରହିଛି। ପାଞ୍ଚଟି ଯେଉଁ ରହିଛି, ପ୍ରଥମେ ସବୁ ସୂକ୍ଷ୍ମରୁ ସ୍ଥୂଳ ସବୁ ସୃଷ୍ଟି ହେଉଛି। ପ୍ରଥମେ ଆକାଶ ତତ୍ତ୍ୱ ସୃଷ୍ଟି ହେଉଛି, ଶବ୍ଦ ଶବ୍ଦ କିଏ ଭଗବାନ କହିଲେ, ମୁଁ ହେଉଛି ଆକାଶର ଶବ୍ଦ। ତେଣୁ ଏଇଭଳି ଭାବରେ ଆକାଶ ଏବଂ ଶବ୍ଦରୁ ବିକାର ଲାଭ କରିକିରି ତାପରେ ଆସିଲା ଶବ୍ଦ ପରେ ସ୍ପର୍ଶ ବାୟୁ, ବାୟୁ ସୃଷ୍ଟି ହେଲା। ଆକାଶର ଯେତେବେଳେ ବିକାର ହେଉଛି ସେତେବେଳେ ବାୟୁ ସୃଷ୍ଟି ହେଉଛି। ଆକାଶରେ କେବଳ ଗୋଟିଏ ତତ୍ତ୍ୱ ରହିଛି, ତନ୍ମାତ୍ର ଯେଉଁ ପଞ୍ଚ ତନ୍ମାତ୍ର, ଭୌତିକ ଜଗତରେ ପାଞ୍ଚଟି ତନ୍ମାତ୍ର ରହିଛନ୍ତି, ପାଞ୍ଚଟି ଯେଉଁ ବିଷୟବସ୍ତୁ ରହିଛନ୍ତି, ସେ ହେଉଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ଏହି ମାଧ୍ୟମରେ ଆମେ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ଚାହୁଁଛୁ, ଏ ପାଞ୍ଚଟି ବିଷୟ ଦେଇଛନ୍ତି ଭଗବାନ। ତେଣୁ ଏ ଶବ୍ଦ ରହୁଛି ଆକାଶରେ, ଆକାଶରେ ଯେତେବେଳେ ବିକାର ରହୁଛି ସେତେବେଳେ ସ୍ପର୍ଶ ବା ବାୟୁ ସୃଷ୍ଟି ହେଉଛନ୍ତି। ବାୟୁରେ ଶବ୍ଦ ରହୁଛି ଏବଂ ସ୍ପର୍ଶ ମଧ୍ୟ ରହୁଛି। ତାପରେ ସେ ବାୟୁର ଯେତେବେଳେ ପୁଣି ବିକାର ହେଉଛି ସେତେବେଳେ ଶବ୍ଦ ରୂପ ସୃଷ୍ଟି ହେଉ, ରୂପ କହିଲେ ଅଗ୍ନି, ଅଗ୍ନି ସୃଷ୍ଟି, ବାୟୁରୁ ଅଗ୍ନି ସୃଷ୍ଟି ହେଉଛନ୍ତି। ଅଗ୍ନିରେ ତିନୋଟି ତତ୍ତ୍ୱ ରହିଛନ୍ତି, ଗୋଟେ ହେଉଛି ଶବ୍ଦ, ଗୋଟେ ସ୍ପର୍ଶ, ଆଉ ଗୋଟେ ହେଉଛି ରୂପ। ତେଣୁ ରୂପକୁ ଆମେ ଆଖିରେ ଦେଖିପାରିବା, ଶବ୍ଦ ବା ସ୍ପର୍ଶକୁ ଆମେ ଆଖିରେ ଦେଖିପାରିବା ନାହିଁ। ଶବ୍ଦଟାକୁ କର୍ଣ୍ଣରେ ଶୁଣିପାରିବା, ବୁଝିପାରିବା, ସ୍ପର୍ଶଟାକୁ ଶରୀର ମାଧ୍ୟମରେ, ଚର୍ମ ବା ତ୍ୱକ୍ ମାଧ୍ୟମରେ ବୁଝିପାରିବା, ରୂପଟାକୁ ଆମେ ଚକ୍ଷୁରୁ ଦେଖିପାରିବା। ତେଣୁ ରୂପ ପରେ ଅଗ୍ନି ପରେ ତାପରେ ସୃଷ୍ଟି ହେଉଛି ଶବ୍ଦ ସ୍ପର୍ଶ ରୂପ ରସ, ରସ ହେଉଛି ଜଳ, ଜଳ ସୃଷ୍ଟି ହେଉଛି। ଜଳରେ ତିନୋଟି ତତ୍ତ୍ୱ ରହିଛନ୍ତି, ଶବ୍ଦ ଚାରୋଟି ତତ୍ତ୍ୱ, ଶବ୍ଦ ସ୍ପର୍ଶ ରୂପ ଏବଂ ରସ। ଭଗବତ ଗୀତାରେ ଭଗବାନ କହିଲେ ରସୋହମ୍ ଅପ୍ସୁ କୌନ୍ତେୟ, ମୁଁ ହେଉଛି ଜଳର ରସ। ବୈଜ୍ଞାନିକମାନେ କହନ୍ତି ଜଳରେ କେଉଁ ଟେଷ୍ଟ ନାହିଁ, କିନ୍ତୁ ଆମର ବୈଜ୍ଞାନିକ ଯେଉଁ ସ୍ପିରିଚୁଆଲ ସାଇଣ୍ଟିଷ୍ଟ ସବୁ ଅଛନ୍ତି ବା ଭଗବାନ ସବୁ ସୁପ୍ରିମ୍ ସାଇଣ୍ଟିଷ୍ଟ, ସିଏ କହୁଛନ୍ତି ମୁଁ ହେଉଛି ଜଳର ରସ, ରସୋହମ୍ ଅପ୍ସୁ କୌନ୍ତେୟ। ତେଣୁ ଏ ଜଳ ଯେତେବେଳେ ପୁଣି ବିକାର ଲାଭ କରୁଛି ସେତେବେଳେ ଭୂମି ସୃଷ୍ଟି ହେଉଛି। ଭୂମିରେ ପାଞ୍ଚଟି ତତ୍ତ୍ୱ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ଭଗବତ ଗୀତାରେ ଭଗବାନ କହିଲେ ସପ୍ତମ ଅଧ୍ୟାୟରେ ପୁଣ୍ୟଗନ୍ଧାଂ ପୃଥିବ୍ୟାଂ ଚ, ପୃଥିବୀର ମୁଁ ହେଉଛି ପୁଣ୍ୟଗନ୍ଧ। ତେଣୁ ଗନ୍ଧ ଶବ୍ଦ ଯେଉଁ ଆସୁଛି ସେଠି ପୃଥିବୀ ରହିଛି। ଏହିଭଳି ଭାବରେ ପାଞ୍ଚଟି ତତ୍ତ୍ୱ ରହିଛି, ଭଗବାନ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। ଯେଉଁମାନେ ଭଗବାନ ଭୁଲି ଯାଇଛନ୍ତି ସେମାନେ ଏହି ବିଷୟ ଉପଭୋଗ କରିକିରି ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରକୃତ ଆନନ୍ଦ ଏଥିରେ ନାହିଁ। ଯେଉଁ ରହିଛି ଏଇଟାକୁ ଆମେ ନିଜେ ଉପଭୋଗ କରିବା ପାଇଁ ଚାହିଁଲେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବା ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତବନ୍ତ କୌନ୍ତେୟ ନଦେଶୁ ରମତେ ବୁଦ୍ଧ। ଭୌତିକ ଜଗତରେ ଆମେ ଦେଖିବା ଯେତେ ଲୋକ ଅଛନ୍ତି, 780 କୋଟି ଲୋକରୁ ଉର୍ଦ୍ଧ୍ୱ ରହିଛନ୍ତି ସାରା ପୃଥିବୀରେ, ସେମାନେ ସମସ୍ତେ ଏଇଭଳି ଭାବରେ ବିଷୟ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଭଗବାନ କହିଲେ ଏ ସଂସ୍ପର୍ଶ ଯାହା ବା ଆମର ଯେଉଁ ଇନ୍ଦ୍ରିୟମାନ ଅଛନ୍ତି, ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆମେ ସୁଖ ଭୋଗ କରୁଛେ ଦୁଃଖ ଯୌନ ଏବେ, ଏଇ ଦୁଃଖ ସୁଖ ପାଇବା ପାଇଁ ବହୁତ ଦୁଃଖ କରିବାକୁ ପଡ଼ୁଛି, ଦୁଃଖ ଯୌନୟ, ଦୁଃଖ କଲେ କିଛି ସୁଖ ପ୍ରାପ୍ତ ହେବା, ଦୁଃଖ ଜନୟ ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ସୁଖ କିଛି ମିଳୁଛି, ଯେଉଁ ସୁଖର ଆଦି ଅଛି ସେଇ ସୁଖର ଅନ୍ତ ଅଛି। ତେଣୁ ନ ତେଷୁ ରମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ରମନ୍ତେ ନାହିଁ, ରମନ୍ତେ ବା ଆନନ୍ଦ ପ୍ରାପ୍ତ ହେବା ଚେଷ୍ଟା କରନ୍ତି ନାହିଁ। ତେଣୁ ଏଇ ଭଗବାନ ଯେଉଁ ବୁଦ୍ଧିର ବୁଦ୍ଧର ସଂଜ୍ଞା ଦେଲେ, ଯେଉଁ ବୁଦ୍ଧିମାନ ବ୍ୟକ୍ତିର ସଂଜ୍ଞା ଦେଲେ, ଏଇଥିରୁ ଆମେ ଜାଣିବା ଭୌତିକ ଜାଗତରେ କେଉଁମାନେ ବୁଦ୍ଧିମାନ। ଯେଉଁମାନେ ଏଇ ସଂସ୍ପର୍ଶତା ଭୋଗ ପାଇଁ ଚେଷ୍ଟା କରୁଛନ୍ତି ପ୍ରକୃତରେ ସେମାନେ ବୁଦ୍ଧିମାନ ନୁହନ୍ତି। ତେଣୁ ଯଦି ପଚାରିଲେ ପ୍ରଭୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କେଉଁଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ପ୍ରଶ୍ନଟା ଆସିବ। ତେଣୁ ଭଗବାନ କହିଲେ ସେମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଯେସ୍ତୁ ଆତ୍ମରେ ଜୀବ ସାତ୍ ଆତ୍ମତୃପ୍ତ ସେମାନବ ଆତ୍ମନିବ ସନ୍ତୁଷ୍ଟ ତସ୍ୟ କାର୍ଯ୍ୟ ନ ବିଦ୍ୟତେ। ବହୁତ ଜାଗାରେ ଭଗବତ ଗୀତାରେ ଭଗବାନ କହିଛନ୍ତି ଆତ୍ମା ଏଇ ଭୌତିକ ଜଗତର ଭୌତିକ ଯେଉଁ ବସ୍ତୁ ରହିଛି ଏହାର ଉର୍ଦ୍ଧ୍ୱରେ ହେଉଛି ଆତ୍ମା। ତେଣୁ ଭଗବତ ଗୀତାରେ ପ୍ରଥମେ ଭଗବାନ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଲେ, ଏ ପ୍ରାଥମିକ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଭୌତିକ ଜଗତ ବିଷୟରେ ଜ୍ଞାନ ବହୁତ ରହିଛି, ଭୌତିକ ଜଗତ ଦ୍ୱିତୀୟ ଅଧ୍ୟାୟରେ ଭୌତିକ ଜଗତ ବିଷୟରେ ମଧ୍ୟ କୁହାଯାଇଛି। ଭୌତିକ ଜଗତରୁ ଉର୍ଦ୍ଧ ଯେଉଁ ପରମାର୍ଥିକ ଜଗତ ବା ଆତ୍ମା ସମ୍ବନ୍ଧୀୟ ମଧ୍ୟ ଜ୍ଞାନ ଦେଇଛନ୍ତି। ପରମାତ୍ମିକ ସମ୍ବନ୍ଧୀୟ ଯେଉଁ ଜ୍ଞାନ ରହିଛି ଭଗବତ ଗୀତାରେ ସବୁକିଛି ଜ୍ଞାନ ରହିଛି। ତେଣୁ ଇଏ ଯେଉଁ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ରହିଛି ସେ ଜ୍ଞାନ ଆରମ୍ଭ ହେଉଛି, ତିନି ପ୍ରକାର ଜ୍ଞାନ ରହିଛି ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ, ସେ ଜ୍ଞାନ ଆରମ୍ଭ ହେଉଛି ଆତ୍ମାରୁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନରୁ। ସେଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କଲେ। ତେଣୁ ଏହିଭଳି ଭାବରେ ଆତ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ପ୍ରକୃତରେ ଏ ଭୌତିକ ଜଗତରେ ଆନନ୍ଦ ନାହିଁ। ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ, ଏଠି ବହୁତ ପ୍ରକାର ଦୁଃଖ ରହିଛି ଏବଂ ଜଣେ ଚାହିଁଲେ ମଧ୍ୟ ଦୁଃଖ ରହିବା ପାଇଁ ରହିପାରିବ ନାହିଁ, କାହିଁକି ନା ଅଶାଶ୍ୱତମ, ଏ ସବୁବେଳେ ପାଇଁ ରହିବ ନାହିଁ, କିଛି କାଳ ରହିବ ତାପରେ ପୁଣି ଧ୍ୱଂସ ହୋଇଯିବ। ଏହିଭଳି ଭାବରେ ଭୌତିକ ଜଗତ ଭଗବାନ ସୃଷ୍ଟି କରିଛନ୍ତି। ତେଣୁ ଏହିଭଳି ଭାବରେ ଭୌତିକ ଜଗତ ଯେଉଁ ରହିଛି ସୃଷ୍ଟି ଭଗବାନ ଏ ସୃଷ୍ଟି କରି, ଚିତ୍ ଜଗତରେ କୌଣସି ସୃଷ୍ଟି ନାହିଁ, ସେଇଟା ସବୁବେଳେ ପାଇଁ ରହିଛି, ସବୁବେଳେ ପାଇଁ କ'ଣ ସବୁବେଳେ ପାଇଁ ସେଇଟା ରହିଛି। ଚିତ୍ ଜଗତ ଭୌତିକ କ'ଣ ଚିତ୍ ଜଗତ ସୃଷ୍ଟି ହେଲା ତା ଆଗରୁ ନଥିଲା ତା ନୁହଁ, କିନ୍ତୁ ଭୌତିକ ଜଗତ ସୃଷ୍ଟି ହେଉଛି, କିଛି କାଳ ରହୁଛି ପୁଣି ଧ୍ୱଂସ ହେଉଛି ଏବଂ ଏହିଭଳି ଭାବରେ ଚାଲିଛି। ସେଇ ଦୃଷ୍ଟିରୁ ଆମେ ଦେଖିବା ଭୌତିକ ଜଗତ ମଧ୍ୟ ସବୁବେଳେ ପାଇଁ ରହିଛି, ଚିତ୍ ଜଗତ ଯେମିତି ସବୁବେଳେ ପାଇଁ ରହିଛି ଭୌତିକ ଜଗତ ମଧ୍ୟ ସେଇଭଳି ଭାବରେ ସବୁବେଳେ ପାଇଁ ରହିଛି, କିନ୍ତୁ ଏଠି ହେଉଛି ପରିବର୍ତ୍ତନ ଚାଲିଛି, କିନ୍ତୁ ଚିତ୍ ଜଗତରେ ପରିବର୍ତ୍ତନ ନାହିଁ। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ ସେଇଟା କହିଲେ ଯେ ପରସ୍ତସ୍ମାଦ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଯଶ ସର୍ବେଷୁ ଭୂତେଷୁ ନଶ୍ୟ ଶୂନ ବିନଶ୍ୟତି। ବ୍ରହ୍ମ ଭୁବନ ଲୋକା, ଏ ଭୌତିକ ଜଗତରେ ଯେଉଁ ରହିଛି ଚଉଦଟି ଭୁବନ, ଏ ସବୁଠାରୁ ଶ୍ରେଷ୍ଠ ଯେଉଁ ଲୋକ ରହିଛି ବ୍ରହ୍ମଲୋକ, ଏ ବ୍ରହ୍ମଲୋକ ଠାରୁ ସବୁକିଛି ଲୋକ ପାତାଳ ଲୋକ, ସବୁଠାରୁ ନିମ୍ନ ଲୋକ ହେଉଛି ପାତାଳ ଲୋକ, ଏ ସବୁବେଳେ ସୃଷ୍ଟି ହେଉଛି, କିଛି କାଳ ରହୁଛି ପୁଣି ଧ୍ୱଂସ ହୋଇଯାଉଛି, କିନ୍ତୁ ଆଠାରୁ ଆଉ ଗୋଟେ ଉନ୍ନତ ତତ୍ତ୍ୱ ରହିଛି ଯେଉଁଟାକ ଚିତ୍ ଜଗତ, ଯେଉଁଟାରେ କେବେ ହେଲେ ଏସବୁ ପରିବର୍ତ୍ତନ ନଥାଏ, ସବୁବେଳେ ଚିରନ୍ତନ ଭାବରେ ସେ ରହିଛନ୍ତି, ଚିତ୍ ଜଗତ ବିଷୟରେ ରହିଛି କଥା ରହିଛି। ତେଣୁ ସେଇ ଯେଉଁ ପରମାର୍ଥିକ ଜ୍ଞାନ ସବୁ ରହିଛି ଯେଉଁମାନେ ତତ୍ତ୍ୱବିତ୍ମାନେ ସେମାନେ ଜାଣନ୍ତି, ସେ ହେଉଛି ତିନି ପ୍ରକାର ଜ୍ଞାନ ରହିଛି, ଗୋଟେ ହେଉଛି ବ୍ରହ୍ମ, ଗୋଟେ ହେଉଛି ପରମାତ୍ମା, ଆଉ ଗୋଟେ ହେଉଛି ଭଗବାନ। ଭଗବାନଙ୍କର ଶରୀରର ଅଙ୍ଗ ଜ୍ୟୋତି ହେଉଛି ବ୍ରହ୍ମ ଏବଂ ଭଗବାନ ଯେଉଁ ବିସ୍ତାର କରନ୍ତି ସେ ହେଉଛନ୍ତି ପରମାତ୍ମା ଏବଂ ସ୍ୱୟଂ ଭଗବାନ ରହିଛନ୍ତି ବ୍ରହ୍ମ, ଏ ସବୁକିଛିର କେନ୍ଦ୍ର ସର୍ବକାରଣ କାରଣ। ତେଣୁ ଏହିଭଳି ଭାବରେ ଯେଉଁ ଭୌତିକ ଜଗତ ସୃଷ୍ଟି ହେଲା ଏ ଭାଗବତରେ ଶୁଣିବା କଥା, ସ୍ୱର୍ଗ ସ୍ୱର୍ଗ କେମିତି ସୃଷ୍ଟି ହେଲା ଏବଂ ବିସର୍ଗ ବିସର୍ଗ କହିଲେ ତାକୁ କେମିତି ବିସ୍ତାର କରାଗଲା, ବ୍ରହ୍ମା ଏସବୁ ସୃଷ୍ଟିକୁ ବିସ୍ତାର କରିଛନ୍ତି। ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ବର୍ଣ୍ଣନା କରାଯାଇଛି, ଭଗବାନ ଏ ଭୌତିକ ଜଗତରେ ଯେତେବେଳେ ସୃଷ୍ଟି ହେଉଛନ୍ତି ସେତେବେଳେ ଭଗବାନ ଯେଉଁ କାରଣାନ୍ତକ ସ୍ୱାଇ ବିଷ୍ଣୁ ରହିଛନ୍ତି ତାଙ୍କଠାରୁ ଗୋଟେ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି ଗର୍ଭୋଦକ ସ୍ୱାଇ ବିଷ୍ଣୁ ଏବଂ ଗର୍ଭୋଦକ ସ୍ୱାଇ ବିଷ୍ଣୁ ଆସିକରି ଭୌତିକ ଜଗତରେ ପ୍ରବେଶ କରିକିରି ଭୌତିକ ଜଗତରେ କେଉଁଠି ରହିବେ କ'ଣ କରିବେ କିଛି ନଥିଲା, ପ୍ରଭୁ ଆମ ପାଇଁ ଗୋଟେ ବାସନ ତିଆରି କଲେ ଆମେ ଏଠି ବସିଲେ ଭାଗବତ କଥା କହିବା ପାଇଁ, ଭୌତିକ ଜଗତ ସୃଷ୍ଟି ହେଲା ବେଳେ କ'ଣ ଥିଲା, ତେଣୁ ଭଗବାନ ନିଜେ ସବୁ କଲେ ତାଙ୍କ ଶରୀରରୁ ଘର୍ମ ବା ଝାଳ ସୃଷ୍ଟି କଲେ, ତାକୁ ଗର୍ଭୋଦକ ଜଳ କୁହାଯାଏ, ଏ ଶରୀରରୁ ଝାଳ ସୃଷ୍ଟି କରିକିରି ଅଧାକୁ ଭରିଦେଲେ। ଏଇ ଭୌତିକ ଜଗତ ଯେଉଁ ରହିଛି ଆମେ ଯେଉଁ ଭୌତିକ ଜଗତ ରହିଛେ ଏ ହେଉଛି 50 କୋଟି ଯୋଜନ ବା 400 କୋଟି ମାଇଲ, ଆର ଅଧାକୁ ଭଗବାନ ଭରିଦେଲେ ତାଙ୍କର ଶରୀରରୁ ଝାଳରୁ, ତେଣୁ ସେଇଠି ଭଗବାନ ଶୟନ କଲେ ଗର୍ଭୋଦକ ସ୍ୱାଇ ଜଳରେ, ଭଗବାନ ଶୟନ ଗର୍ଭୋଦକ ସ୍ୱାଇ ବିଷ୍ଣୁ, ତେଣୁ ଶୟନ କଲା ମାନେ ତାଙ୍କର ଅନନ୍ତ ଦେବ ରହିଛନ୍ତି ସେ ତାଙ୍କ ଶଯ୍ୟା ସ୍ଥାପନ କରିକି ସବୁ ଦିଆଗଲା, ତାପରେ ତାଙ୍କର ଲକ୍ଷ୍ମୀଦେବୀ ତାଙ୍କର ପାଦ ସେବା କରୁଛନ୍ତି, କିନ୍ତୁ ସିଏ ତାଙ୍କର ଲକ୍ଷ୍ମୀଦେବୀଙ୍କର ଆଶ୍ରୟ ନ ନେଇକିରି ସୃଷ୍ଟି କଲେ, ତାଙ୍କର ନାଭି ନାଭି ଗୋଟେ ପଦ୍ମଭଳି ରହିଛି ଭଗବାନଙ୍କ, ନମୋ ପଙ୍କଜ ନାଭାୟ ନମୋ ପଙ୍କଜ ମାଳିନୀ ନମୋ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଗ୍ରେ। କୁନ୍ତିଦେବୀ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି କହିଛନ୍ତି ଏବଂ ଦଶମ ସ୍କନ୍ଦ 69 ଅଧ୍ୟାୟରେ ମଧ୍ୟ ଭୂମିଦେବୀ ଏହି ଶ୍ଳୋକଟି କହିଛନ୍ତି, ଭଗବାନ ଏତେ ସୁନ୍ଦର ରହିଛନ୍ତି ପଙ୍କଜ ନାଭା, ତାଙ୍କର ନାଭି ହେଉଛି ପଦ୍ମ ଭଳି ସୁନ୍ଦର, ଭୌତିକ ଜଗତରେ ସୁନ୍ଦର ବସ୍ତୁ କହିଲେ ଇଏ ହେଉଛି ପଦ୍ମ, ତା'ଠାରୁ ଆଉ କିଛି ସୁନ୍ଦର ବସ୍ତୁ ନାହିଁ, ସେଥିପାଇଁ ସୁନ୍ଦର ପଦ୍ମର ଉଦାହରଣ ଦିଆଯାଏ। ଭଗବାନ ହେଉଛନ୍ତି ପଙ୍କଜ ନାଭାୟ, ତାଙ୍କର ନାଭି ପଦ୍ମ ବୋଲି ସୁନ୍ଦର। ଏବଂ ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ଭଗବାନ ଯେଉଁ ପଙ୍କଜ ମାଳା ବା ପଦ୍ମ ଫୁଲର ମାଳା ପରିଧାନ କରନ୍ତି। ନମ ପଙ୍କଜ ନେତ୍ରାୟ, ଭଗବାନ ଯେଉଁ ଦୁଇ ନେତ୍ର ରହିଛି ସିଏ ହେଉଛି ଏଇ ପଦ୍ମବଳି। ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରେ, ଭଗବାନ ପାଦ ପଦ୍ମ ମଧ୍ୟ ପଦ୍ମ ପଦ୍ମବଳି, ବହୁତ କୋମଳ, ବହୁତ ସୁନ୍ଦର, ବହୁତ ଶୀତଳ, ଏସବୁ ରହିଛି। ଭଗବାନଙ୍କର ଗୁଣ କଥା କ'ଣ କହିବା। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କ ନାଭିରୁ ଗୋଟେ ପଦ୍ମ ସୃଷ୍ଟି କଲେ। ଭଗବାନ ଯେଉଁ ପଦ୍ମରେ ବ୍ରହ୍ମାଙ୍କୁ ସୃଷ୍ଟି କଲେ, ତାଙ୍କର ପୁତ୍ର, ପ୍ରଥମ ପୁତ୍ର ହେଉଛନ୍ତି ବ୍ରହ୍ମା, ପ୍ରଥମେ ଲାଷ୍ଟ, ଫାଷ୍ଟ ଆଣ୍ଡ ଲାଷ୍ଟ, ଏମିତି ଭାବେ ସେକେଣ୍ଡ ପୁତ୍ର ସୃଷ୍ଟି କଲେ ନା। ଜମ ସବୁ ଯିଏ ସବୁ ସୃଷ୍ଟି ହେଉଛନ୍ତି ଭଗବାନଙ୍କର ସୃଷ୍ଟି ହେଉଛନ୍ତି, କିନ୍ତୁ ଭଗବାନଙ୍କର ଡାଇରେକ୍ଟ ହେଉନାହାନ୍ତି, ବ୍ରହ୍ମାଙ୍କ ଥ୍ରୁରେ ହେଉଛନ୍ତି। ଇଏ ହେଉଛି ବିସର୍ଗ, ଭଗବାନ ଏତିକି ସୃଷ୍ଟି କରିଦେଇକି ତାଙ୍କୁ ଦେଇଦେଲେ, ବ୍ରହ୍ମାଙ୍କୁ ଜାଣିପାରିଲେ ନାହିଁ, ବିଚଳିତ ହୋଇଗଲେ, କିଏ ସିଏ କେଉଁଠି ଆସୁଛନ୍ତି କ'ଣ କର୍ତ୍ତବ୍ୟ ଏସବୁ କିଛି ବୁଝିପାରିଲେ ନାହିଁ। ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ଯେଉଁ ପଦ୍ମର ଜାତ ହେଲେ ସେ ତାଙ୍କ ନାମ ହେଉଛି ପଦ୍ମଯୋନୀ ବା ସ୍ୱୟମ୍ଭୁ, କ'ଣ ମାତୃଗର୍ଭରୁ ସେ ଆସିନାହାନ୍ତି, ସ୍ୱୟମ୍ଭୁ। ତେଣୁ ସିଏ ଜାଣିବା ପାଇଁ ଚେଷ୍ଟା କଲେ କିଏ ତାଙ୍କର ସୃଷ୍ଟିର କାରଣ କ'ଣ କିଏ ସବୁ ଏସବୁ ବୁଝିବା ପାଇଁ ଚାହିଁଲେ, ବହୁତ ଚେଷ୍ଟା କଲେ। ସେ ଯେଉଁ ପଦ୍ମ ପୁଷ୍ପରେ ରହିଥିଲେ ପଦ୍ମ ନାଡ଼ ଦେଇକରି ବହୁତ କାଳ ଅତିବାହିତ ହେଲା, କିନ୍ତୁ ଜାଣିପାରିଲେ ନାହିଁ କିଛି। ତେଣୁ ପୁଣି ବ୍ୟାକ୍ କରିକି ଆସିଲେ, ବ୍ୟାକ୍ ଟୁ ପାଭିଲିଅନ୍, ସେଇଠି ତାଙ୍କ ଶବ୍ଦ ଶୁଭିଲା, ସ୍ପର୍ଶ ବର୍ଣ୍ଣର ସ୍ପର୍ଶ ଅକ୍ଷରର 16 এবং 24 না কেতে বোধে ত এবং প ত প এই দুইটি দুইথর শুণলে তপ তপ এই দুইটি শব্দ শুভিলে তাঙ্কু। তেণু সে বহুত কাল ধরি তপস্যা কলা পরে ভগবান তাঙ্ক পাখে আবির্ভাব হলে এবং আবির্ভাব হয়েকি তাঙ্কু সমস্ত জ্ঞান প্রদান কলে, যাকি দ্বিতীয় স্কন্ধ নবম অধ্যায় 32 রু 35 এই চারোটি শ্লোকরে ভগবান সবু জ্ঞান দেই দেইছন্তি। এইভাবে জ্ঞান ব্রহ্মা পাইলে ପ୍ରଭୁପାଦ ମହାରାଜ କହନ୍ତି ଇ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଚାରୋଟି ଶ୍ଳୋକରେ ଆମର ଇଞ୍ଜିନିୟର ହେବା ପାଇଁ 4 ବର୍ଷ ପଢ଼ିବାକୁ ପଡ଼ୁଛି, କିନ୍ତୁ ଭଗବାନ ତାଙ୍କ ପୁତ୍ରଙ୍କୁ ଜ୍ଞାନ ଦେଲେ, ଇଞ୍ଜିନିୟରିଂ ନଲେଜ୍ ସବୁ ଜ୍ଞାନ ରହିଛି, ଖାଲି ଇଞ୍ଜିନିୟରିଂ ନାହିଁ, ସବୁ ଜ୍ଞାନ ଦେଇଛନ୍ତି। ଭଗବାନ ବିଶେଷ ଭାବରେ ଇଞ୍ଜିନିୟରିଂ କହିଲେ କାହିଁକିନା ସେ ସୃଷ୍ଟି କରୁଛନ୍ତି, ସିଭିଲ ଇଞ୍ଜିନିୟରିଂ। ତେଣୁ ସେ ଯେଉଁ ସୃଷ୍ଟି କଲେ, ଚାରିଟି ଶ୍ଳୋକରେ ସବୁ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32 ରୁ 35 ଏ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଭଗବାନ ବ୍ରହ୍ମାଙ୍କୁ। ବ୍ରହ୍ମା ଏଭଳି ଭାବରେ ଜ୍ଞାନ ପାଇଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି। ଯେମିତି ବ୍ରହ୍ମା ସୃଷ୍ଟି କଲେ, ରକ୍ତ ସୃଷ୍ଟି କରୁଛନ୍ତି ଆମ ଶରୀରରେ, ଆମେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏତେ ନୋବେଲ ପ୍ରାଇଜ୍ ପାଇଲେ ସବୁ କଲେ, କିନ୍ତୁ ସୃଷ୍ଟି କରିପାରୁନାହାନ୍ତି, ରକ୍ତକୁ ତିଆରି କରିପାରୁନାହାନ୍ତି। ବହୁତ ଜିନିଷ ରହିଛି ବ୍ରହ୍ମା ସୃଷ୍ଟି କରିଛନ୍ତି, ଏପର୍ଯ୍ୟନ୍ତ କରିପାରୁନାହାନ୍ତି, ଭବିଷ୍ୟତରେ ମଧ୍ୟ କରିପାରିବେ, ଯାହା ଯେଉଁ ଚାଲିଛି ତାଙ୍କର। କିନ୍ତୁ ଏହିଭଳି ଭାବରେ 4 ଶ୍ଳୋକରେ ବ୍ରହ୍ମା ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ, ତେଣୁ ସେ ସ୍ୱର୍ଗକୁ ବିସ୍ତାର କଲେ। ବିସର୍ଗ ତାକୁ କୁହାଯାଏ, ଭୌତିକ ଜଗତକୁ ସେ ବିସ୍ତାର କଲେ। ସେ ପଦ୍ମ ଫୁଲ ଯେଉଁ ରହିଛି ତାକୁ 14 ଭାଗରେ ବିଭକ୍ତ କଲେ, ଯେଉଁ ରହିଛି ଆମେ ରହିଛେ ମଝିରେ ରହିଛେ, ଆମେ କର୍ମଭୂମି, ଭୌତିକ ଜଗତରେ ଆମେ ପୃଥିବୀରେ ଯେଉଁ ରହିଛେ କର୍ମଭୂମିରେ ଆମେ ରହିଛେ, କର୍ମ କରିବାକୁ ପଡ଼ୁଛି, ଯେଉଁଭଳି ଭାବରେ କର୍ମ କରିବା ସେଇଭଳି ଅନୁସାରେ ଫଳ ପ୍ରାପ୍ତ ହେବା। ଆ ତଳେ ରହିଲେ 7 ଲୋକ, ଆ ଉପରେ ରହିଲେ 6 ଲୋକ। ଆ ତଳେ ରହିଲେ କ'ଣ କ'ଣ ନା, ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ, ପାତାଳ, 7 ଲୋକ ନିମ୍ନରେ ତିଆରି କଲେ। ସୂର୍ଯ୍ୟ ଲୋକ, ସୂର୍ଯ୍ୟ ଆଡ଼କୁ ସେଠି ପଡ଼ିବ ନାହିଁ। ପୃଥିବୀ ଉପରେ ଯେଉଁ 6 ଲୋକ ରହିଲେ, ଭୂଲୋକ ଉପରେ ଭୂବଲୋକ ଆମେ ଗାୟତ୍ରୀ କରୁଛେ, ଭୂଭୁବସ୍ୱ, ଭୂଲୋକ ଉପରେ ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ବ୍ରହ୍ମା ବ୍ରହ୍ମଲୋକ ବା ସତ୍ୟଲୋକ। ଏଇଭଳି ଭାବରେ ବିସ୍ତାର କରିକି ଭଗବାନ ତାକୁ ବ୍ରହ୍ମା ସୃଷ୍ଟି କରିକି, ତାପରେ ପ୍ରଥମେ ସୃଷ୍ଟି କଲେ ସେ ହେଉଛନ୍ତି 4 କୁମାର। ବ୍ରହ୍ମାଙ୍କର ପ୍ରଥମ ସୃଷ୍ଟି, ତାଙ୍କର ବ୍ରହ୍ମାଙ୍କର ପ୍ରଥମ ସନ୍ତାନ ହେଉଛି 4 କୁମାର, ଫାଷ୍ଟ ସନ୍ ତାଙ୍କର 4 ଜଣ, ସନକ, ସନାତନ, ସନନ୍ଦନ, ସନତ କୁମାର, ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଏମାନେ ସବୁ ଭଗବାନଠାରୁ ଆସୁଛନ୍ତି, କିନ୍ତୁ ବ୍ରହ୍ମାଙ୍କ ଥ୍ରୁରେ ଆସିଲେ, କାରଣ ଭଗବତ ଗୀତାରେ ଭଗବାନ କହିଲେ, 10 ଅଧ୍ୟାୟରେ କହିଛନ୍ତି କ'ଣ ନା, जो रही दशम अध्याय श्लोक रही सीटा मोठार सब सृष्टि
सेटा
तो कहले कि दशम अध्याय प्रथम से कहले ये जो रही किए किए ना महर्षय सप्तपूर्वी चत्वार मनमस्तता मद्भाव मानस जाता जेसा लोक इम प्रजा एम ठारू प्रजापति एम प्रजा सब सृष्टि यदि भगवान ठूर आसुँ ब्रह्मा थ्रु आसुँच ब्रह्मा प्रथम सृष्टि कले चारि कुमार सनक सनातन सनातन सनत कुमार जे कौन भगवान ज्ञान शक्तिर अवतार ज्ञान शक्तिर प्रथम समय तृतीय अध्याय वर्णना कराई भाव में भगवान से ज्ञान शक्ति तो भौतिक जगत जो सृष्टि कर ब्रह्मा को बहुत सब व्यवस्था कर सब प्रथम जो सृष्टि कले डायरेक्ट सृष्टि कले ना आ पूर्व बहुत प्रकार सब तत्व को सब सृष्टि कर द्वितीय स्कंद और तृतीय स्कंद वर्णना करपेशली से सृष्टि कर पांच प्रकार अविद्या भौतिक जगत समस्त अविद्याग्रस्त हो रही कौन कौन ना मोह तम तामिश्र अंधतामिश्र तम मोह महातम ये पांच प्रकार अविद्या समस्ते अविद्याग्रस्त हो रही तेना भक्ति विनोद ठाकुर तर संगीत रचना कर माया जड़ विद्या दत्त मायार वैभव तुमार भजन बाधा ये जड़ विद्या जो सब रही है अविद्या अविद्या को विद्या बोली सब भावुं ये कि सब हूँ अविद्या भौतिक जगत फिजिक्स केमिस्ट्री इत्यादि जिते सब रही सब अविद्या तो मायार वैभव ये मायार वैभव अविद्यार ये सब रही भगवान सब युक्त हेल्ले से विद्या है भगवान सब विजुक्त हेल्ले अविद्या तेणु यही भाव जो रही मायार वैभव भगवान भजन बाधा सृष्टि कर जीव कराए गाधा से भावना बहुत विद्वान पंडित किंतु एक नहीं माने आते सब ज्ञान सब रही तार किसी मूल्य ना सब जूर किंतु एक जो भगवान समस्त ज्ञान अच्छी माने आते सब ज्ञान तार मूल्य दस गुण लेखा बढ़ी बढ़ जीव तेणु यही भाव में ब्रह्मा सृष्टि करने आरंभ कले स्वर्ग एवं विसर्ग स्वर्ग विसर्ग ब्रह्मा जिते ज्ञान शक्ति रूप से आसिले चारि कुमार ब्रह्मा तुम कहे तुम मत सृष्टि कर किंतु से ज्ञान शक्ति प्राप्त होने अविद्याग्रस्त होना से सृष्टि करने चाहिए ना तेणु ब्रह्मा क्रोध जात है क्रोध जो जात है चक्षु लाल होगा से शिवजी सृष्टि शिवजी सृष्टि रुद्र एकादश रुद्र कहार स्थान दि जाए क्रंदन कर ब्रह्मा क्रोधर सृष्टि नाम रुद्र ये विषय सब आसला रुद्र को जो कहले ब्रह्मा तुम सृष्टि कर तेणु सी सृष्टि करने आरंभ कले भूत प्रेत इत्यादि जो मैंने भौतिक जगत को ध्वंस करने आरंभ कले तेणु ब्रह्मा कहले तुम बर्तमान सृष्टि करना तुम ध्यान कर तेणु तापर ब्रह्मा सृष्टि कले दस जन बहुत प्रसिद्ध मुनि ऋषि मान सृष्टि कले किए किए ना मरीचि अत्री अंगिरस पुलस्त पुल क्रतु भृगु वशिष्ठ दक्ष नारद चैवात्र दशम दस जन पुत्र को सृष्टि कले मरीचि एम सब प्रजापति एम सब पुणी प्रजा सृष्टि कले मरीचि पुत्र हो कश्यप कश्यप यही भाव सृष्टि कले बहुत कथा रही है आम कौन कह अठर हजार श्लोक कथा आम अल्प समय कथा कह तेणु ये हूँ विसर्ग यही भाव सृष्टि कर कहले से सब सृष्टि आरंभ कले भाव प्रजा विस्तार है तथापि ये विस्तार हो पार सृष्टि विस्तार हो पार तेणु ब्रह्मा कौन कले सृष्टि कले गोटे पुत्र एवं कन्या गोटे पुरुष एवं गोटे स्त्री को सृष्टि कले सी हूँ प्रथम मनु स्वयंभू मनु एवं सतरूपा स्वामी स्त्री रूप से सृष्टि कले थ्रुरा मनु आम सब सृष्टि मानव से आम नाम हो मानव मनु सब सृष्टि करने आरंभ कले मनु हूँ भगवान जन विभूति भागवत एकादश स्कंद षोड़श अध्याय वर्णना करेणु यही भाव सृष्टि विस्तार है ये सब कथ आम द्वितीय स्कंद और तृतीय स्कंद शुणा स्वर्ग विसर्ग स्थान स्थान तृतीय चतुर्थ स्कंद स्वर्ग विषय वर्णना कर पंचम स्कंद स्थान वर्णना कर କୋଭଳି ଭାବରେ କେଉଁଠି ସବୁ କିଏ କ'ଣ ସବୁ ରହିଛନ୍ତି, କିଏ କେଉଁଠି ରହିବେ। ମନୁଷ୍ୟ ଲୋକ ହେଉଛି ପୃଥିବୀ ଲୋକ, ଦେବତାମାନଙ୍କର ସ୍ଥାନ ହେଉଛି ଉପରେ ସ୍ୱର୍ଗଲୋକ ଇତ୍ୟାଦି। ଏଇଭଳି ଭାବରେ ସିଦ୍ଧ, ଗନ୍ଧର୍ବ, ଚାରଣ, ଅପ୍ସରା, ବିଦ୍ୟାଧର ଇତ୍ୟାଦି ଅନେକ ପ୍ରକାର ଜୀବ ସୃଷ୍ଟି ହେଇଛନ୍ତି। ଏମାନଙ୍କ ସବୁ ସ୍ଥାନ ନିର୍ଦ୍ଧାରିତ କରାଯାଇଛି, କିଏ କେଉଁଠି ରହିବେ। ଏଇଭଳି ଭାବରେ ସ୍ଥାନ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏମିତିକି ନର୍କର ବୃଦ୍ଧ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧରେ 26 ଅଧ୍ୟାୟ ଯେଉଁ ରହିଛି, 28 ନର୍କର ବର୍ଣ୍ଣନା କରାଯାଇଛି। ଏ ପୃଥିବୀର ଯେଉଁ ଅତଳ ପାତାଳ ଲୋକର ଆଉ ନିମ୍ନରେ ରହିଛି ସେଇଟା ନର୍କ ସବୁ ରହିଛନ୍ତି, 28 ନର୍କ ରହିଛନ୍ତି, ଏ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ସ୍ଥାନ। ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ ଜାଣୁନାହାନ୍ତି ପୃଥିବୀ ଛଡ଼ା ଆଉ କେଉଁଠି ଜୀବ ଅଛନ୍ତି ବୋଲି, କିନ୍ତୁ ଜୀବ ସବୁଠାରେ ଅଛନ୍ତି, ଏମିତିକି ସ୍ୱର୍ଗଲୋକ କ'ଣ ସୂର୍ଯ୍ୟରେ ମଧ୍ୟ ଜୀବ ଅଛନ୍ତି। ଭଗବାନ କହିଲେ ନା, ଇମାନ ବିବସିତ ଯୋଗମ ପ୍ରତମାନ ହମ ବ୍ୟୟମ। ମୁଁ ପ୍ରଥମେ ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟର ଦେବତା ବିବସମାନଙ୍କୁ ଦେଇଥିଲି। ସୂର୍ଯ୍ୟରେ ଜୀବନ ଅଛନ୍ତି ବୋଲି କହିଲେ ବୈଜ୍ଞାନିକମାନେ ଆଖି ବି କରିବେ, ଆଶ୍ଚର୍ଯ୍ୟ ହେଇଯିବେ। ଚନ୍ଦ୍ରରେ ଜୀବନ ଅଛନ୍ତି କହିଲେ ସେମାନେ ସିନା ମନା କରିଛନ୍ତି, ନାହାନ୍ତି ବୋଲି, କିନ୍ତୁ ଚନ୍ଦ୍ରରେ ଜୀବନ ଅଛନ୍ତି। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ, କୃଷ୍ଣାମି 64 ସର୍ବା ସୋମ ଭୂତ ରସାତ୍ମକ। ସୋମ ବା ଚନ୍ଦ୍ରରେ ଯେଉଁ ରସ ରହିଛି ସେ ରସରେ ସବୁ ଉଦ୍ଭିଦମାନେ ସବୁ ପାଆନ୍ତି, କୃଷ୍ଣାମି ସେମାନେ ପୁଷ୍ଟ ହୁଅନ୍ତି। ଅମୃତ ସମୟରେ ଅମୃତ ରହିଛନ୍ତି, ଯେଉଁଠୁ ଅମୃତ ଆସୁଛି ସେଠି ସବୁ ଜୀବ ମୃତ, ସେଠି କେହି ନାହାନ୍ତି। ତେଣୁ ଯେତେବେଳେ 1969 ମଧ୍ୟ ଯାଇଥିଲେ, ପ୍ରଥମେ ଯେଉଁ ଯାଇଥିଲେ ସେତେବେଳେ ଆମେରିକାରେ ପ୍ରଭୁପାଦ ମହାରାଜ ଥିଲେ, ତାଙ୍କୁ ପଚାରିଲେ ଆପଣଙ୍କର କ'ଣ ମନ୍ତବ୍ୟ, ବୈଜ୍ଞାନିକମାନେ ଯାଇ ଚନ୍ଦ୍ର ଲୋକରେ ପହଞ୍ଚିଗଲେଣି ନା ସେମାନେ ଯାଇନାହାନ୍ତି। ପ୍ରଭୁପାଦ ମହାରାଜ କହିଲେ, ଏକଥା ଶୁଣିକରି ତାଙ୍କର କେତେଜଣ ଶିଷ୍ୟ ମଧ୍ୟ ପ୍ରଭୁପାଦଙ୍କୁ ତ୍ୟାଗ କରିଦେଲେ, କହିଲେ ଇଏ ବହୁତ ବଡ଼ କନଜରଭେଟିଭ ବ୍ୟକ୍ତି କହି ଛାଡ଼ିଦେଲେ। କିନ୍ତୁ ବର୍ତ୍ତମାନ ସେଇ ବୈଜ୍ଞାନିକମାନେ କହୁଛନ୍ତି ପ୍ରକୃତରେ ସେମାନେ ଯାଇନଥିଲେ। ତେଣୁ ଆମେ ଏଇଠି ବସିକରି ପଞ୍ଚମ ସ୍କନ୍ଧ ପଢ଼ିଲେ ଜାଣିପାରିବା କେଉଁଠି କ'ଣ ଅଛି। ଏବଂ ପ୍ରଭୁପାଦ ମହାରାଜ ଲେଖିଛନ୍ତି ଅନ୍ୟ ଗ୍ରହକୁ ସୁଗମ ଯାତ୍ରା, କେମିତି ଆପଣ ସେଠି ଯିବେ ମଧ୍ୟ ସବୁ ବ୍ୟବସ୍ଥା କରାଯାଇଛି, କେମିତି ଯାଇପାରିବେ ସେଠିକି। ଏତେ ସବୁ ରହିଛି ସ୍ୱର୍ଗଲୋକଙ୍କୁ ବିଶାଳ, ସେଠି ସବୁ ଏତେ ଐଶ୍ୱର୍ଯ୍ୟ ରହିଛି। ଜଣେ ପଢ଼ିଲା ମାନେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ସେଥିପାଇଁ ଭଗବାନ କହିଲେ, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ବିପଶ୍ଚିତ ବେଦ ବାଦରତା ପାର୍ଥ ନାନ୍ୟଦ ଅସ୍ଥିତି ବାଦିନ। ଏଇ ସ୍ୱର୍ଗଲୋକ ଉନ୍ନତ ଲୋକମାନେ ଯେତେ ଉନ୍ନତ ଲୋକକୁ ଯିବା 100 ଲେଖା ଅଧିକ ଐଶ୍ୱର୍ଯ୍ୟ ସେଠି ରହିଛି। ତେଣୁ ଏଇଟାକୁ ଯଦି ଆମେ ପାଠ କରିବେ ସେମାନେ ଚାହିଁବେ ଆମେ ସେଠିକି ଯିବା ପାଇଁ। ତେଣୁ ବେଦରେ 3 କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନ କାଣ୍ଡ, ଆଉ ଗୋଟେ ଉପାସନା କାଣ୍ଡ। କିନ୍ତୁ ସମସ୍ତେ ପ୍ରାୟ କର୍ମକାଣ୍ଡିଆ ଧାରା ପ୍ରତି ଆକୃଷ୍ଟ ହୋଇଯାଆନ୍ତି, କାହିଁକି ନା ଉନ୍ନତ ଲୋକମାନଙ୍କରେ ବହୁତ ଉପଭୋଗ ରହିଛି। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ, ଜାମିମାଂ ପୁଷ୍ପିତାଂ ବାଚଂ। ବେଦରେ ଏଇସବୁ କର୍ମକାଣ୍ଡ ଧାରା ଯେଉଁ କଥା ସବୁ ରହିଛି ତାକୁ ଶୁଣିକରି ବହୁତ ସୁନ୍ଦର ଲାଗିବ। ପୁଷ୍ପିତାଂ ବାଚଂ ଅବିପଶ୍ଚିତା, ଯେଉଁମାନେ ପ୍ରକୃତରେ ବିଦ୍ୱାନ ହୁଅନ୍ତି ସେମାନେ କହନ୍ତି ଇଏ ହେଉଛି ସବୁ କିଛି ବେଦରେ, ଏଇ ଯେଉଁ ସାର ଜିନିଷଟା ହେଉଛି ଏଇଟା। ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅବିପଶ୍ଚିତ ବେଦ ବାହାଦରତା, କିନ୍ତୁ ସେମାନେ ପ୍ରକୃତରେ ବେଦବିତ୍ ନୁହନ୍ତି, ସେମାନେ ହେଉଛନ୍ତି ବେଦ ବାହାଦରତା ନାନନ୍ଦ ସ୍ଥିତି ବାହାଦର। ସେମାନେ କହନ୍ତି ବେଦରେ 8 ଆଉ କିଛି ଉନ୍ନତ ତତ୍ତ୍ୱ ନାହିଁ। ତେଣୁ ଏଇଭଳି ଭାବରେ ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, କେଉଁଠି କ'ଣ ଅଛି ଭୌତିକ ଜଗତ ବିଷୟରେ ସବୁ କିଛି ଜ୍ଞାନ ରହିଛି ପଞ୍ଚମ ସ୍କନ୍ଧରେ। ଭୌତିକ ଜଗତ ଉର୍ଦ୍ଧ୍ୱ ମଧ୍ୟ ରହିଛି, ଚିତ୍ ଜଗତ କଥା ରହିଛି। ପୋଷଣ, ଭଗବାନ ତାଙ୍କର ଭକ୍ତଙ୍କୁ ପାଳନ କରନ୍ତି ବା ପୋଷଣ କରନ୍ତି, ଯେମିତି ବୃତ୍ରାସୁର ଏସବୁ ତାଙ୍କର କଥା ସବୁ ରହିଛି, କେମିତି ତାଙ୍କ ଭକ୍ତଙ୍କୁ ଭଗବାନ ପାଳନ ପୋଷଣ କରନ୍ତି। ପୋଷଣ ତତ୍ତ୍ୱ 6 ସ୍କନ୍ଧରେ ବର୍ଣ୍ଣନା, ଅଜାମିଳ ଅଜାମିଳ ଭଗବାନ ତାକୁ ରକ୍ଷା କରିଛନ୍ତି, ବୃଦ୍ଧ ମୃତ୍ୟୁ ସମୟରେ ମଧ୍ୟ ଭଗବାନ ନାମ ନେଇକରି ସେ ଭଗବତ ଧାମକୁ ଗଲେ। ବ୍ରହ୍ମାଣ ହରେ ନାମ ଗୁଣନ୍ ପୁତ୍ର ପ୍ରଚାରିତମ ଅଜାମିଳ ବି ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ୍। 6 ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 49 ଶ୍ଳୋକରେ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବ୍ରହ୍ମାଣ ମୃତ୍ୟୁ ସମୟରେ ଅଜାମିଳ 88 ବୟସ ହେଇଥିଲା ତାକୁ, 88 ବୟସରେ ବ୍ରିୟମାଣ ମୃତ୍ୟୁ ସମୟରେ ଯମରାଜଙ୍କ 3 ଦୂତ ଆସିଯାଇଥିଲେ ତାଙ୍କୁ ନେବା ପାଇଁ, ଯମ ପାସ ବାନ୍ଧି ଦେଇଥିଲେ ଟାଣିବା ପାଇଁ ସମୟରେ, ସେ ଡାକିଲା ତା ପୁତ୍ର ଦଶମ ପୁତ୍ରକୁ ଡାକିଲା, ନାରାୟଣ ଆୟ ନାରାୟଣ ଆସ ବୋଲି କହିଗଲା। ସାଙ୍ଗେ ସାଙ୍ଗେ ନାରାୟଣଙ୍କର ଚାରି ଜଣ ଦୂତ ଆସି ପହଞ୍ଚିଗଲେ ଏବଂ ତାଙ୍କୁ ବନ୍ଦ କରିଦେଲେ, ଏଇ ତୁମେ ନେଇପାରିବ ନାହିଁ, ଟ୍ରାଫିକ୍ ଆସିଗଲେ ନେଇପାରିବ ନାହିଁ। ଏଇଭଳି ଭାବରେ ଷଷ୍ଠ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ତାଙ୍କୁ ସବୁ ଆଲୋଚନା ହେଇଛି। ମ୍ରିୟମାଣ କିନ୍ତୁ ଭଗବାନଙ୍କ ନାମ ସେ ନେଲେ ଯଦିଓ ନାରାୟଣ, କିନ୍ତୁ ଗୃଣନ୍ ପୁତ୍ର ପଚାରିତମ୍, ବହୁତ କଷ୍ଟରେ ଅବଶ୍ୟ ଭାବରେ ସେ ନାମ ନେଇଥିଲେ, ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲେ, କିନ୍ତୁ ଅଜାମିଳୋପି, ଅଜାମିଳୋପି କହିବାର ଶବ୍ଦରେ କହିବାର ଆଚାର୍ଯ୍ୟମାନେ କହନ୍ତି ବିରାଟ ବଡ଼ ପାପୀ ଥିଲେ। ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା ତତ୍ର ଅଧର୍ମ ଚତୁର୍ବିଧା, ଏ ଯେଉଁ ଚାରି ପ୍ରକାର ପାପ ରହିଛି, ଦିୟୁତ କ୍ରୀଡ଼ା, ଅବୈଧ ସ୍ତ୍ରୀ ସଙ୍ଘ, ନିଶାଦ୍ରବ୍ୟ ସେବନ ଏବଂ ମାଛ ମାଂସ ଭକ୍ଷଣ ଇତ୍ୟାଦି, ସୁନା ବା ଜୀବ ହତ୍ୟା, ଏ ହେଉଛି ପାପର ସ୍ଥାନ। ଏହିଭଳି ଭାବରେ ଅନେକ ପାପ ସେ କରୁଥିଲେ, ବହୁତ ବଡ଼ ବିରାଟ ଲିଷ୍ଟ ହେଇଥିଲା ବୋଲି କୁହାଯାଏ। କିନ୍ତୁ ଅଜାମିଳ ଅଗା ଧାମ, କିନ୍ତୁ ଭଗବାନଙ୍କ ଧାମ ସେ ପ୍ରାପ୍ତ ହେଲା, କିମୁତ ଶ୍ରଦ୍ଧା ଗୁଣନ। ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା କ'ଣ କହିବା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି, ଏଠି ଚାରୋଟି ବିଷୟ ରହିଛି, ଚାରୋଟି ବିଶେଷତା ରହିଛି ଏଥିରେ, କ'ଣ କ'ଣ ନା, ମ୍ରିୟମାଣ ମୃତ୍ୟୁ ଶଯ୍ୟାରେ ସେ ଭଗବାନଙ୍କ ନାମ ନେଇଥିଲା। ଆମେ ଯଦି ଜୀବିତ ଅବସ୍ଥାରେ ଭଗବାନଙ୍କ ନାମ ନେବା କ'ଣ ଫଳ ନ ହେବ। ହେରେ ନାମ ଗୃଣନ୍ ପୁତ୍ର ପଚାରିତମ୍, ଯେଉଁ ଭଗବାନଙ୍କ ନାମ ନେଇଥିଲେ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲେ, ଆମେ ଯଦି ସିଧାସଳଖ ଭଗବାନଙ୍କ ନାମ ନେବା କ'ଣ ଫଳ ନ ହେବ। ଏବଂ ଅଜାମିଳୋପି, ଅଜାମିଳୋପି କହିବାର ଉଦ୍ଦେଶ୍ୟ ହେଉଛି ବହୁତ ବଡ଼ ପାପୀ ଥିଲା, ଆମେ ଯଦି ସେ ପାପରୁ ମୁକ୍ତ ହୋଇକରି ଭଗବାନଙ୍କ ନାମ ନେବା ତାହେଲେ କ'ଣ ଫଳ ନ ହେବ। ଏବଂ ସେ ମୃତ୍ୟୁ ସମୟରେ ନେଇଥିଲା, ଅଶ୍ରଦ୍ଧାର ସହିତ ନେଇଥିଲା, ଆମେ ଯଦି ଶ୍ରଦ୍ଧାର ସହିତ ଭଗବାନ ନାମ ନେବା ତାହେଲେ କ'ଣ ଫଳ ନ ହେବ। ନାମ ଏକ ବଚନରୁ କୁହାଯାଇଛି, ଯଦି ଅନେକ ନାମ ନିଆଯିବ ତାହେଲେ କ'ଣ ଫଳ ନ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ। ଇଏ ହେଉଛି ପୋଷଣ ଷଷ୍ଠ ସ୍କନ୍ଧରେ। ଏଇଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କୁ କେମିତି ରକ୍ଷା କରନ୍ତି, ପୋଷଣ କରନ୍ତି, ବିଷୟ ବର୍ଣ୍ଣନା କରାଯିବ। ସପ୍ତମ ସ୍କନ୍ଧ ହେଉଛି ଉତୟ। ଉତୟ କହିଲେ କର୍ମ ବାସନା, ସାଧୁସଙ୍ଗର ସାଧୁଙ୍କର କୃପାରୁ ଜଣଙ୍କର ଶୁଭ ବାସନା ଯାହା ହୁଏ, ସାଧୁଙ୍କର କୋପରୁ ଜଣଙ୍କର ଅଶୁଭ ବାସନା ଯାହା ହୁଏ। ଏ ହିରଣ୍ୟକଶିପୁ ପ୍ରହ୍ଲାଦଙ୍କ କଥା ଆସିବ, ପ୍ରହ୍ଲାଦ ଏସବୁ କଥା ରହିଛି। ତେଣୁ ଇଏ ସପ୍ତମ ସ୍କନ୍ଧରେ କର୍ମ ବାସନା, ଉତୟ କହିଲେ କର୍ମ ବାସନା, ସପ୍ତମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧ ହେଉଛି ମନ୍ୱନ୍ତର। ମନ୍ୱନ୍ତର କହିଲେ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ବ୍ରହ୍ମାଙ୍କର ଏଇଭଳି ଭାବରେ ଦିନ ମାସ ବର୍ଷ ହେଇକରି 100 ବର୍ଷ ତାଙ୍କର ଆୟୁଷ, ତେଣୁ ବ୍ରହ୍ମାଙ୍କର କୁହାଯାଏ ବ୍ରହ୍ମାଙ୍କର 50 ବର୍ଷ କମ୍ପ୍ଲିଟ୍ ହେଇକି 51st ଇୟର୍ ଚାଲିଛି ବର୍ତ୍ତମାନ। 51st ଇୟର୍ର ଯେଉଁ ଚାଲିଛି, ପ୍ରଥମ ମନୁ ଯାଇକିରି, ଦ୍ୱିତୀୟ ମନୁ ଯାଇକିରି, ସପ୍ତମ ମନୁଙ୍କର ପ୍ରଥମ ଦିବ୍ୟ ଯୁଗ ଯାଇକିରି, ଏମିତି ବି 28ତମ ଦିବ୍ୟ ଯୁଗର ଦ୍ୱାପର ଯୁଗ ଯାଇକିରି, କଳି ଯୁଗର 5535 ବର୍ଷ ଶେଷ ହେଇଛି। ହିସାବ କରନ୍ତୁ ବ୍ରହ୍ମାଙ୍କର ବୟସ ଏଇଭଳି ଭାବେ ରହିଛି। ମନ୍ୱନ୍ତର 14 ଜଣ ମନୁ ଆସନ୍ତି। ପ୍ରତି ମନୁଙ୍କ ସମୟରେ ଯେମିତି ଆମର ଜେନେରାଲ ଭାରତବର୍ଷରେ ଯେଉଁ ଇଲେକ୍ସନ୍ ହେବ, ପ୍ରଧାନମନ୍ତ୍ରୀ ପରିବର୍ତ୍ତିତ ହେବେ, ସବୁ ରହିଛି। ସେଇଭଳି ଭାବରେ ମନ୍ୱନ୍ତର, ମନ୍ୱନ୍ତରରେ 6ଟି ପରିବର୍ତ୍ତନ ହୁଏ। କ'ଣ କ'ଣ ନା, ମନୁ ଚେଞ୍ଜ ହୁଅନ୍ତି, ମନୁଙ୍କର ପୁତ୍ରମାନେ ଆସନ୍ତି, ଦେବତାମାନେ ପରିବର୍ତ୍ତିତ ହୁଅନ୍ତି, ଦେବତାମାନଙ୍କ ରାଜା ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ଏବଂ ସପ୍ତ ଋଷି ହୁଅନ୍ତି, ଏବଂ ଭଗବାନଙ୍କ ଜଣେ ଅବତାର ଆସନ୍ତି, ସେ ହେଉଛି ମନ୍ୱନ୍ତର ଅବତାର। ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧରେ ବିଭିନ୍ନ ଏ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। କେଉଁ ମନୁଙ୍କ କଥା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କେଉଁ ମନୁଙ୍କର ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ, ବିଶେଷ ଭାବରେ 3ଟି ମନୁଙ୍କ ଲୀଳା ଭଗବାନ ଯେଉଁ ଆସିଥିଲେ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଚତୁର୍ଥ ମନୁ ଯିଏ କହୁଛି ତାମସ ମନୁ, ତାମସ ମନୁଙ୍କ ସମୟରେ ଭଗବାନ ଆସିଥିଲେ ହରି ରୂପରେ, ହରି ରୂପରେ ଆସିକରି ଗଜକୁ ଉଦ୍ଧାର କରିଥିଲେ। ଗଜ ରାଜ ଚିନ୍ତା କଲା ଭାଇ ଘୋର ଜଳେଣ ଚକ୍ର ବେଶୀ ନକ୍ର ନାସି ଉଦ୍ଧରିଲ ଚତୁର୍ଥ ମନୁଙ୍କ ସମୟରେ ଭଗବାନ ଆସିଥିଲେ ହରି ରୂପରେ, हरि रूप आसिक गजराज को उद्धार करते जो रिलाट को शुणाप विस्तार भाव शुणाप परीक्षित महाराज सुखदेव गोस्वामी को अनुरोध करते तेणु यू दुईट अध्याय वर्णना करागला दुईट कि तीन अध्याय वर्णना करागला ष्ठ मनु समय ष्ठ मनु चाकुष मनु चाकुष मनु समय भगवान जन अवतार आसते अजित ये कि समुद्र मंथन करते समुद्र मंथन रु अमृत बाहर से लीलाटी को पाँच रु बार ये आठटी अध्याय वर्णना कर कारण सुख परीक्षित महाराज जानले जानापी चाहिए विस्तार भाव तेणु यही भाव से लीलाटी को वर्णना कर समुद्र मंथन के अमृत बाहर भगवान मोहन रूप से ही लीला भगवान अनेक अवतार ग्रहण करते आम कह संक्षेप वर्णना करदे लीलाटी परीक्षित महाराज आग्रह अच्छे शुणापे आम संकेत वर्णना करवा विस्तार करवा लीलाटी जोबले भगवान ये भाव जो गोटे थर कौन है ना आसुले दुर्वास आसुले दुर्वास ऋषि आसुले इंद्र से ही समय जाऊ बाटे देखाईगला दुर्वास इंद्र को देखिकी फूलमाला भगवान कृपा माला देदेले पकईदे जो इंद्र गर्व आसीगला बहुत रही ऐश्वर्य रही सब कौन रत्न सब मूल्य मूल्य मूल्यवान अलंकार सब रही ये फूलमाला कौन कही ये है से पकईदे से हाथी पकड़े हाथी कौन कला से नहीं तले पकईक पाद चकटी देला जो बड़े दुर्वासा सामने ये सब हो गला दुर्वास हिसाब देदे तुमर जो जो संपत्ति रही तुम गर्व रही तुम संपत्ति भ्रष्ट हो जाओ तेणु यही कथा खबर मिलगला सांगे सांगे लेटेस्ट न्यूज मिलगला असुर मान गुरु शुक्राचार्य को तेणु से असुर मान पटेल जाओ बर्तमान आक्रमण कर बर्तमान सुजोग आसीगला तेणु असुर मान आसिक देवता मान पर देवता मैंने पड़े गले लुचिक सब बुले चार सब कथा आस आठटी अध्याय वर्णना करेणु समुद्र मंथन ना ना से बामन अवतार कथा कहीदे समुद्र मंथन रे से माने भगवान आसिले कहले तुम्हें समुद्र मंथन कर यही बार श्रीन हो गला ब्रह्मा पाक गले ब्रह्मा प्रार्थना कले भगवान भगवान आस उपस्थित हो गले कहले तुम्हें समुद्र मंथन कर सीधे सब मिल जाए क्षीर समुद्र सामान्य समुद्र नुह क्षीर समुद्र तेणु यही क्षीर समुद्र जो मंथन करते भगवान मंदर पर्वत को आणिले मंदर पर्वत जो मंथन कर मंदर पर्वत बुड़गले तेणु भगवान गोटे अवतार ग्रहण कले किए कच्छप रूप धारण कले लक्ष्य योजन कच्छप रूप कौन क्षितिरतिपुतरेतवती धरणी धारण किण चक्र भरिष्ठे केशवधीता कूर्म शरीर जय जगदीश हरे जय जगदीश हरे जय जगदीश हरे भगवान से कूर्म रूप धारण कले एवं भागवत अंतिम द्वादश स्कंद तेर अध्याय द्वितीय श्लोक सुत गोस्वामी पुणी स्मरण कर भगवान कूर्मदेव जहाँ जो शरीर पृष्ठ से मंदर पर्वत घर्षण होते समय भगवान निद्रा चल जाइए ये हूँ भगवान तेणु जो निद्रा चली जाए साधारण निद्रा जन ग्रहण कले घुंगुड़ी मारती निश्वास जोर नि यही भगवान जोर निश्वास नौ निश्वास आमको रक्षा करते सुत सुत गोस्वामी स्तुति कर भगवान को तेणु यही भाव भगवान जोबले कूर्म रूप धारण कले पुणी चलला समुद्र मंथन लीला चलला प्रथम बाहर विष जो विष को शंकर पान कले आम इच्छा होती बह कि आम शंकर कहे आम टपिक अलग तेणु यही भाव विष पान कर शिवजी तेरे शिवजी विष पान कर नीलकंठ हो गले ये हूँ साधु साधु तप्यंती लोकतापेन साधव प्रायश जन परमाराधन तद्धि पुरुष से अखिलात्मनि ये हूँ साधु लोक मैंने विभिन्न प्रकार तापर दग्धीभूत होती किंतु साधु मान चाहती किमी तक उद्धार करेंगे केमी उपकार कर सब श्रेष्ठ उपकार हो भगवान कथा प्रचार करवा महापुरुष से कथा कर जारे देख तारे कह कृष्ण उपदेश आज इस्कन माध्यम रे सारा पृथ्वी रे भगवान कथा प्रचार करा जे होची प्रकृति रे लोक मान कर उपकार करा जाउची प्रभुपाद महाराज साधु समस्त को त्रिजगत को उद्धार करवा सहित पृथ्वी को मध्य उद्धार करसंदी तेणु एइबडी भाव रे साधु एइबडी भाव रे भगवान ये सब कौन कले बहुत प्रकार रही अंतिम जितेबले ये हैला कौन जो बाहर अमृत से भगवान आउ जन अवतार आसिले सी हूँ कौन किए सी हूँ धन्वंतरी विष्णु अंश विष्णु अंश से धन्वंतरी आयुर्वेदिक इज्ज भाग से आयुर्वेद शास्त्र रचनाकारी धन्वंतरी एवं आम जो औषध ग्रहण करते ये औषध प्रकृति रोग भल करना रोग भल कर भगवान जो मैंने तत्व जानते ना से भावती रोग औषध भल कर भागवत सप्तम स्कंद श्लोकटी अच्छा नैवेद्य बालस्य नेह शरणं पितरो नृसिंह नातस्य त्यागदम उदमति मध्यत नौ नातस्य त्यागदम अगदम कहले औषध औषध रोगी को भल करे ना रोगी को भल करे भगवान औषध खाली निमित्त तेणु भगवान जब चाहिए तो रोग भल हो पार से औषध से रोग भल हम ना आग कार भल हो जा जन हम ना आ भगवान जब चाहिए तो भल हो मूल कारण हूँ यहीटा पांचटी कारण जो रही पांचटी कारण मूल दैव चाहवात्र पंचम सब कार्यर पांचटी कारण रही मुख्य कारण हूँ दैव भगवान जहाँ चाहिए से भाव हम तेणु यही भाव में जो भगवान आसिले धन्वंतरी अमृत कलश को धरिक आसिले असुर मैंने सांगे सांगे से छड़ी नहीं पड़गले भगवान को जमीर शक्ति ना भगवान छड़े नहीं गले ये भगवान लीला तेणु देवता मैंने पुणी भाड़ पड़ा कौन करेंगे तेणु भगवान आउ गोटे रूप धारण कले अवतार ग्रहण कले मोहिनी रूप मोहिनी रूप एभली रही मोहिनी रूप जहाँ देखिक शिवजी मोहित हो गले शिवजी कि शिवजी कामदेव को परास्त कर देते जाड़ी कामदेव को कि मोहिनी को जो देखिले प्रति मोह ही गला शिवजी अष्टम स्कंद बार अध्याय वर्णना कराईटा मोहिनी दुई थर आसते भगवान मोहिनी रूप से गोटे थर मोहिनी रूप से आसिक असुर मान वंचना करवता मान से अमृत प्रदान कले अमृत जो आसला देवता मान शिवजी को अनुरोध कले आसत अमृत टी ग्रहण ने कितु शिवजी खबर पाइले भगवान ये गोटे रूप धारण कर मोहिनी रूप ताकर इच्छा है जानापी कि रूप रही मोहिनी रूप तेणु से गले पत्नी सहित शिवगण सहित गले द्वादश स्कंद वर्णना अष्टम स्कंद द्वादश अध्याय वर्णना कराई भगवान आउ थे से मोहिनी रूप धारण कले मोहिनी रूप देखिकी शिवजी मत बोहित हो गले तेणु यही भाव में अष्टम स्कंद भाव मनंतर कथा जो रही षष्ठम समय सप्तम मन को समय ये विस्तार भाव वर्णना करा जाए सप्तम मन को समय वर्तमान मनु सप्तम मन को समय सप्तम सत्य युगर भगवान बामन देव रूप आसते बामन देव रूप आसिक बड़ को वंचना करते चलय सी विक्रमणे बड़ी अद्भुत बामन कगन खनी रजनित जन पावन केशव देता बामन रूप जय जगदीश हरे जय जगदीश हरे चिंता करी कौन कह नहीं जहाँ जगन्नाथ लीला सब आसी तेणु यही भाव भगवान बामन देव पर आसिक छलना कले भक्त को छलना कले छलना कले भक्त को महादान करदे भक्त को महादान करदे निजे सिक्यूरीटी गार्ड हो गले वर्तमान रही जो रही सूतर लोक भगवान द्वारपाल रूप से रही सिक्यूरीटी गार्ड रूप रही भगवान बामन देव भगवान भगवान के भाई लीला सब रही सप्तम मन समय घटना ଆଉ ଅଷ୍ଟ ମନୁଙ୍କ ଠାରୁ ଆଉ ଯେଉଁ ରହିଲେ 13 ଜଣ ମନୁ ତାଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇ ନାହିଁ। ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି ଆଉ ନବମ ସ୍କନ୍ଧରେ ମନୁ ଈଶାନ କଥା ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ବିଷୟରେ ବର୍ଣ୍ଣନା ହେଉଛି ଦୁଇଟି ପ୍ରସିଦ୍ଧ ବଂଶ ରହିଛନ୍ତି, ଗୋଟେ ହେଉଛି ସୂର୍ଯ୍ୟ ବଂଶ, ଗୋଟେ ହେଉଛି ଚନ୍ଦ୍ର ବଂଶ। ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ର ଆସିବେ, ଭଗବାନ ରାମଚନ୍ଦ୍ରଙ୍କ ଆବିର୍ଭାବ 21 ତାରିଖରେ ହେବ, ଆମର ଇସ୍କନ ଦୁର୍ଲାରେ ବହୁତ ଜୋରସୋରରେ ଚାଲିଛି, ଆପଣମାନଙ୍କୁ ଆମେ ନିମନ୍ତ୍ରଣ କରିବୁ ସେଠି ଯିବା ପାଇଁ, ଆମେ ସେ ବୁର୍ଲାରେ ଆସିଛୁ। ତେଣୁ ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଯାହାଙ୍କ ବିଷୟରେ ଲକ୍ଷ ଲକ୍ଷ କୋଟି କୋଟି ଗ୍ରନ୍ଥ ରଚନା କରାଯାଇଛି। ମୁନି ବି ବହୁତ ତତ୍ତ୍ୱଦର୍ଶୀ ବି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଏବଂ ଆଉ ଗୋଟିଏ ବଂଶ ହେଉଛି ଚନ୍ଦ୍ରବଂଶ, ଯେଉଁ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି, ତାଙ୍କ ବିଷୟରେ ଏଇଭଳି ଭାବରେ 24 ଅଧ୍ୟାୟରେ ନବମ ସ୍କନ୍ଧରେ ସୂର୍ଯ୍ୟ ଏବଂ ଚନ୍ଦ୍ର ବିଷୟରେ ବର୍ଣ୍ଣନା କରିକି ଭଗବାନଙ୍କ ଲୀଳାକୁ, କୃଷ୍ଣଙ୍କୁ ଲୀଳାକୁ 2-4 ଶ୍ଳୋକରେ ନବମ ସ୍କନ୍ଧ 24 ଅଧ୍ୟାୟରେ କହିଦେଲେ ପରୀକ୍ଷିତ ମହାରାଜଙ୍କୁ କହିଦେଲେ। ପରୀକ୍ଷିତ ମହାରାଜ ସେତେବେଳେ 4 ଦିନରୁ ଉର୍ଦ୍ଧ୍ୱ ହୋଇଗଲାଣି, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି, ତେଣୁ ସେ ଯେତେବେଳେ 3-4 ଶ୍ଳୋକରେ ଭଗବାନ କଥା ଶୁଣିଲେ, କୃଷ୍ଣଙ୍କ କଥା, ସେ କହିଲେ ପ୍ରଭୁ ଏ ଭଗବାନ କଥାକୁ ଏତେ ସଂକ୍ଷେପରେ କହିଲେ ହେବ? ସୁଖଦେବ ସାହେବ କହିବା ପାଇଁ ଚାହୁଁନଥିଲେ କାହିଁକି ନା, ଏତେ ଦିନ ହେଲାଣି ନନ୍ଷ୍ଟପ୍ କଥା ଶୁଣୁଛନ୍ତି, ସିଏ ଦିନ ରାତି କୌଣସି ବିଶ୍ରାମ ନାହିଁ, କୌଣସି ଖାଦ୍ୟ ନାହିଁ, ଏମିତି ପାନୀୟ ଟିକେ ମଧ୍ୟ ନାହିଁ। ତେଣୁ ସେ କହିଲେ ପ୍ରଭୁ ନୈସାତି ଦୁଃସାକ୍ଷ୍ୟୁନ୍ମାନ ତ୍ୟକ୍ତୋଦମ ବିବାଦତେ ପିବନ୍ତମ ତନ୍ମୁଖାମ୍ବୁଜମ ଚିଉତମ ହରି କଥାମୃତମ। ପ୍ରଭୁ ଆପଣ ଯେଉଁ ଭଗବାନ କଥା କହୁଛନ୍ତି ଅମୃତ, ଆପଣଙ୍କର ମୁଖାମ୍ବୁଜକୁ, ମୁଖ ପଦ୍ମରୁ ମୁଁ ଅମୃତ ପାନ କରୁଛି, ମୁଁ ଏ ଯେଉଁ କ୍ଷୁଧାଟାକୁ ସହ୍ୟ କରିପାରିବ ନାହିଁ କେହି, କିନ୍ତୁ ମୋତେ କିଛି ଜଳପାନ ନକଲେ ମୋତେ କିଛି ବାଧା ଲାଗୁ ନାହିଁ। କେମିତି ନା, ତମ ଆପଣଙ୍କ ମୁଖରୁ ମୁଁ ଭଗବାନ କଥାମୃତ ପାନ କରୁଛି। ତବ କଥାମୃତ ତାପ୍ତ ଜୀବନମ କବି ବିରିଡ଼ିତମ କର୍ମ ସାପହମ ଶ୍ରବଣ ମଙ୍ଗଳ ଶ୍ରୀମଦ ଆଦତ ଭୂରି ଗୁଣାନ୍ତିତେ ଭଗବାନ କଥା ଅମୃତ ପଦୁ ଗଳୁଛି ମକରନ୍ଦ, ଭଗବାନ କଥାରେ ଅମୃତ ରହିଛି। ତେଣୁ ଏଇ ଯେଉଁ ରହିଛି ଭଗବାନ କଥା ଅମୃତ ପାନ କରିକି କୌଣସି ତାଙ୍କ ଇଏ ହେଉନାହିଁ, ତାଙ୍କୁ କୌଣସି ବାଧା ଆସୁନାହିଁ। ତେଣୁ ଭଗବାନଙ୍କ ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳାକୁ 9 ଅଧ୍ୟାୟରେ ବର୍ଣ୍ଣନା କରିଗଲେ, ଇଏ ହେଉଛି ଆଶ୍ରୟ ତତ୍ତ୍ୱ। ଯେଉଁ 10 ବିଷୟ ରହିଛି ତାହେଲେ ଗୋଟିଏ ବିଷୟ ହେଉଛି ଆଶ୍ରୟ, ଏ 9 ବିଷୟ ଯାହାଙ୍କ ଉପରେ ଆଶ୍ରିତ ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ହେଉଛନ୍ତି ଭଗବାନ କୃଷ୍ଣ। ତାଙ୍କ ବିଷୟରେ ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ଏହିଭଳି ଭାବରେ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 125 ବର୍ଷରୁ ଉର୍ଦ୍ଧ୍ୱ ଭଗବାନଙ୍କ ଲୀଳା ସବୁ ରହିଛି, ବିସ୍ତାର ଭାବରେ ବର୍ଣ୍ଣନା କରେ। ଯେତେ ଭାଗବତ ସ୍କନ୍ଧ ଅଛନ୍ତି ସବୁଠାରୁ 10ମ ସ୍କନ୍ଧରେ ସବୁଠାରୁ ଅଧିକ କଥା ରହିଛି, ଅଧିକ ଅଧ୍ୟାୟ ରହିଛି। 9 ଅଧ୍ୟାୟ ସମୁଦାୟ 335ରୁ ଖାଲି 9 ଅଧ୍ୟାୟ ହେଉଛି 10ମ ସ୍କନ୍ଧରେ। ତେଣୁ ଏଇଭଳି ଭାବରେ 10ମ ସ୍କନ୍ଧ ବର୍ଣ୍ଣନା କରିସାରିଲା ପରେ 11ମ ସ୍କନ୍ଧ ହେଉଛି ମୁକ୍ତି, ଭୌତିକ ଜଗତରୁ କେମିତି ମୁକ୍ତି ପ୍ରାପ୍ତ ହେବା। ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି, ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ଜ୍ଞାନ ଦେଇଥିଲେ, ଏବଂ ଯେଉଁ ଜ୍ଞାନ ଭଗବାନ ଅର୍ଜୁନକୁ ଦେଇନଥିଲେ ସେ ଜ୍ଞାନ, ବା ଅର୍ଜୁନକୁ ଯେଉଁ ଜ୍ଞାନ ଦେଇଥିଲେ ତା'ଠାରୁ ଉର୍ଦ୍ଧ୍ୱ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ। ଭାଗବତ 3ୟ ସ୍କନ୍ଧ 4ୟ ଅଧ୍ୟାୟ 32 ଶ୍ଳୋକରେ ପ୍ରଭୁପାଦ ମହାରାଜ ଏହି ଶ୍ଳୋକଟି ତାଙ୍କ ଭାବାର୍ଥରେ କହିଛନ୍ତି। ଏଇଟା ଅନ୍ଡାଉଟେଡ଼ଲି ଭଗବତ ଗୀତା ସ୍ପୋକନ୍ ଇନ୍ କ'ଣ ଇନ୍ ଦ ୱାର୍ ଅଫ୍ କୁରୁକ୍ଷେତ୍ର ମହାଭାରତ, ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ଭଗବାନ ଯେଉଁ ଜ୍ଞାନ ଦେଲେ ଉଦ୍ଧବ ଅର୍ଜୁନଙ୍କୁ ଭଗବତ ଗୀତାରେ, କେବଳ ଅର୍ଜୁନ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, ତେଣୁ ଭଗବାନ ତାଙ୍କୁ ସେଇ ଜ୍ଞାନ ଦେଲେ ଯାହାଫଳରେ ସେ ଯୁଦ୍ଧ କରିବେ। କିନ୍ତୁ ଭଗବାନ ବଟ୍ ଲର୍ଡ ୱାଣ୍ଟେଡ଼ ଟୁ ଡିସେମିନେଟ୍ ହିଜ୍ ନଲେଜ୍। ଭଗବାନ ଆସନ୍ତି ଜ୍ଞାନ ଧର୍ମକୁ ସ୍ଥାପନ କରିବା ପାଇଁ, ସେ ଜ୍ଞାନକୁ ଦେବେ ମନୁଷ୍ୟ ସମାଜକୁ ଦେବା ପାଇଁ, ତେଣୁ ଉଦ୍ଧବଙ୍କୁ ସେ ଜ୍ଞାନ ଦେଇଥିଲେ, ଯେଉଁ ଜ୍ଞାନ ସେ ଅର୍ଜୁନଙ୍କୁ ଦେଇନଥିଲେ ସେ ଜ୍ଞାନକୁ ଉଦ୍ଧବଙ୍କୁ ଦେଇଛନ୍ତି। ତେଣୁ ଏଇ ଜ୍ଞାନ ଜଣେ ପ୍ରାପ୍ତ ହେଲେ ମୁକ୍ତି ପ୍ରାପ୍ତ ହେବ, ଭୌତିକ ଜଗତରୁ ଉଦ୍ଧାର ପାଇପାରିବେ। ଏକାଦଶ ସ୍କନ୍ଧରେ 31 ଅଧ୍ୟାୟରେ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି ଉଦ୍ଧବଙ୍କୁ। ଏବଂ ଅନ୍ତିମ ତତ୍ତ୍ୱ ହେଉଛି ନିରୋଧ। ନିରୋଧ କହିଲେ କିଭଳି ଭାବରେ ପ୍ରଳୟ ହେଉଛି, ଭୌତିକ ଜଗତ ଚାରି ପ୍ରକାର ପ୍ରଳୟ ରହିଛି, ଚାରି ପ୍ରକାର ଦ୍ୱାଦଶ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯିବ, ଭବିଷ୍ୟତବାଣୀ ସବୁ ଦିଆଯାଇଛି, କଳିଯୁଗରେ କ'ଣ ହେବ ଏସବୁ କଥା ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ଭାଗବତମରେ 10 ବିଷୟ ରହିଛି, 10 ବିଷୟ ସେଠି କୁହାଯାଇଛି, ଭଗବାନଙ୍କର ଶରୀରର ଅଙ୍ଗ ବୋଲି କୁହାଯାଏ। ଏହିଭଳି ଭାବରେ ଭାଗବତମରେ ଦ୍ୱାଦଶ ସ୍କନ୍ଧ ରହିଛନ୍ତି, ଭାଗବତ ମହାତ୍ମା ବହୁତ ରହିଛନ୍ତି। ତେଣୁ ଏ ସମସ୍ତ ଶାସ୍ତ୍ର ରଚନା କଲା ପରେ ମଧ୍ୟ ଭାଗବତମ ସେ ରଚନା କରିନଥିଲେ, ଭାଗବତ ରଚନା ବ୍ୟାସଦେବ ଭଗବାନ ଜଣେ ଅବତାର। ତେଣୁ ସବୁ ଶାସ୍ତ୍ର ରଚନା କରି ବିଶେଷ ଭାବରେ ବେଦ ଉପନିଷଦ ପୁରାଣମାନଙ୍କୁ ସବୁ ରଚନା କଲେ ଏବଂ ସବୁ ଶାସ୍ତ୍ରକୁ ସଂକ୍ଷେପରେ ସାର ଆକାରରେ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଦେଲେ, 555 ସୂତ୍ର ରହିଛି। ଏ ବର୍ଣ୍ଣନା କରିସାରିକରି ଯେଉଁମାନେ ଉନ୍ନତ ସ୍ତରରେ ନାହାନ୍ତି, ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁ, ଏମାନଙ୍କ ପାଇଁ ମହାଭାରତ ରଚନା କଲେ। କିନ୍ତୁ ସବୁ ରଚନା କରିସାରିକରି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ତେଣୁ ସେ ଚିନ୍ତା କରୁଛନ୍ତି କ'ଣ ପାଇଁ ସେ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି, ଭାଗବତ ସେତେବେଳେ ଆସିନାହାନ୍ତି। ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସି କହିଲେ, ଆପଣ ଯେଉଁ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରଚନା କଲେ, ନିନ୍ଦନୀୟ ଶାସ୍ତ୍ର ଯୁଗୁପ୍ସିତମ, ନିନ୍ଦନୀୟ ଶାସ୍ତ୍ର ରଚନା କଲେ ବେଦ ଉପନିଷଦ ଯୁଗୁପ୍ସିତମ ବୋଲି କହିଲେ ନାରଦ ମୁନି, ଆପଣ ଏଥିରେ ଯଥା ଧର୍ମ ଦୟାସାର୍ଥା ମୁନିବର୍ଜାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ହେ ବ୍ୟାସଦେବ, ତମେ ଯେଉଁ ବେଦ ଉପନିଷଦ ପୁରାଣମାନଙ୍କରେ ଧର୍ମ ଅର୍ଥ କାମ ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହ, ତେଣୁ ତୁମେ ଶାନ୍ତିପ୍ରାପ୍ତ ହୋଇପାରୁନାହ। ଏହିଭଳି ଭାବରେ କହିକରି ଯେତେବେଳେ ଚାଲିଗଲେ ନାରଦ ମୁନି ତାଙ୍କର ପୂର୍ବ ଜନ୍ମ ବୃତ୍ତାନ୍ତ ମଧ୍ୟ କହିଲେ, କେମିତି ସେ ଜଣେ ଦାସୀ ପୁତ୍ର ଥିଲେ, ଚତୁର୍ମାସରେ ସବୁ ବ୍ରହ୍ମବାଦୀମାନେ ଆସିକରି ଏଇଠି ସବୁ ତାଙ୍କୁ ସେଇଠି ଜଣେ ଧନୀଙ୍କ ଘରେ ତାଙ୍କର ମା ଦାସୀ ହିସାବରେ ରହିକି ତାଙ୍କ ସେବା କରୁଥିଲେ, ସେମାନେ ସେ ବ୍ରହ୍ମବାଦୀମାନେ ତାଙ୍କ ଉପରେ ସନ୍ତୁଷ୍ଟ ହୋଇକି ତାଙ୍କୁ ଜ୍ଞାନ ପ୍ରଦାନ କଲେ, ମନ୍ତ୍ର ପ୍ରଦାନ କଲେ, ସେ ଭଗବାନ ଦର୍ଶନ କଲେ, ଏସବୁ କଥା ପୂର୍ବ ଜନ୍ମର ବୃତ୍ତାନ୍ତ କହିଲେ। କହିକି ସେ ଚାଲିଗଲା ପରେ ବ୍ୟାସଦେବ ଚିନ୍ତା କଲେ, ଭଗବାନଙ୍କୁ ଧ୍ୟାନ କଲେ। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି 3 ଶ୍ଳୋକରେ ଭାଗବତର ଅର୍ଥକୁ କୁହାଯାଇଛି, ବ୍ୟାସଦେବ କହିଦେଇଛନ୍ତି 3 ଶ୍ଳୋକରେ। ଭକ୍ତିଯୋଗେନ ମନସି ସମ୍ୟକ୍ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଙ୍କ ତଦପାଶ୍ରୟମ୍। ଭକ୍ତିଯୋଗରେ ମନରେ ଭଗବାନ ଧ୍ୟାନ କଲେ, ଭକ୍ତିଯୋଗେନ ମନସି ସମ୍ୟକ୍ ପ୍ରଣୀତ ଅମଳେ, ତାଙ୍କ ହୃଦୟ ଭିତରେ ଯେଉଁ ମଇଳା ଥିଲା ସବୁ ଦୂର ହୋଇଗଲା। ଭଗବାନ ହୃଦୟ କ'ଣ ମଇଳା ଅଛି କି, କିନ୍ତୁ ଭକ୍ତିଯୋଗର ମହାତ୍ମା ପ୍ରକାଶ କରିବା ପାଇଁ ଏ କଥାଟି କୁହାଗଲା, ସମ୍ୟକ୍ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ, ଆମ ହୃଦୟ ଭିତରେ ଯେତେବେଳେ ଅନର୍ଥ ଦୂର ହୋଇଯିବ, ମହିଳା ସବୁ ଚାଲିଯିବ, ଆମେ ଭଗବାନ ଦର୍ଶନ କରିବା। ତେଣୁ ବ୍ୟାସଦେବ ଭଗବାନ ଦର୍ଶନ କଲେ, ପୁରୁଷଂ ପୂର୍ଣ୍ଣ, ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, କିଭଳି ଭାବରେ ନା ମାୟାଙ୍କ ତଦପାଶ୍ରୟମ୍, ମାୟାକୁ ଭଗବାନ ପଛପଟେ ଦର୍ଶନ କଲେ। ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକଂ ପରୋପି ମନୁତେନ ଅର୍ଥମ ତତ୍କୃତମ ତାହି ପଦ୍ଧତି। ଏହି ମାୟା ଯେଉଁ ରହିଛନ୍ତି ଖତରନାକ, ସମ୍ମୋହିତ ଜୀବ ସମସ୍ତଙ୍କୁ ଯେଉଁ ମୋହିତ କରି ରଖିଛନ୍ତି, କିନ୍ତୁ ସେମାନେ ଜାଣିନଥାଏ ମୋହିତ ହେଇକି ଅଛୁ ବୋଲି, ଏଇଟା ହେଉଛି ବଡ଼ କଥା। ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ତାଙ୍କର 3 ଗୁଣ ରହି ସତ୍ୱ ରଜ ତମ, ଏ 3 ଗୁଣରେ ନଚଉଛନ୍ତି ସମସ୍ତଙ୍କୁ। ଯଦିଓ ଆମେ ଉନ୍ନତ ଶକ୍ତି ଭଗବାନଙ୍କର ମାୟାର ଉର୍ଦ୍ଧ୍ୱରେ, ମାୟାଠାରୁ ମାୟାର ଯେତିକି ଶକ୍ତି ରହିଛି ଆମେ ତାଠାରୁ ଅଧିକ ଶକ୍ତି ରହିଛି, କିନ୍ତୁ ମାୟା ଦ୍ୱାରା ମୋହିତ ହେଇକି ରହିଛେ। ପରବି ତତ୍କୃତମ ଚାହି ପଦ୍ଧତି, ଆମେ ତାଙ୍କର ଅଧୀନରେ ରହିଯାଇଛେ, ତେଣୁ ଇଏ ହେଉଛି ଅନର୍ଥ। ତେଣୁ ଅନର୍ଥୋପସଙ୍ଗ ସାକ୍ଷାତ ଭକ୍ତିଯୋଗ ମଦକ୍ଷ ଯେ ଲୋକସ୍ୟ ଜାଣନ୍ତି ବିଦ୍ୱାନ ଚକ୍ରୀ ସାତ ସଙ୍ଗୀତାମ। ତେଣୁ ଲୋକମାନେ ଜାଣନ୍ତି ନାହିଁ ସେମାନେ ମାୟା ଦ୍ୱାରା ମୋହିତ ହେଇକି ରହିଛି, ଭବରୋଗ ଗ୍ରସ୍ତ ହେଇକି ରହିଛନ୍ତି ବୋଲି ସେମାନେ ଜାଣନ୍ତି ନାହିଁ। ସେମାନେ ବିଭିନ୍ନ ପ୍ରକାର ଚାଲିଛି ଗବେଷଣା ଇତ୍ୟାଦି କରିକି କେତେ କ'ଣ ଚାହୁଁଛନ୍ତି ଭୌତିକ ଜଗତରେ ଆନନ୍ଦ ରହିବେ, କିନ୍ତୁ ଜାଣିପାରୁନାହାନ୍ତି ସେମାନେ ମାୟା ମୋହିତ ହେଇକି ବନ୍ଦୀ ଅବସ୍ଥାରେ ରହିଛନ୍ତି ବୋଲି। ତେଣୁ ଏଇଟାକୁ ଲୋକ ସେ ଜାଣନ୍ତି, ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ବିଦ୍ୱାନ ଚକ୍ର ସାଧୁ ସଂଗୀତା, ବିଦ୍ୱାନ କହିଲେ ବ୍ୟାସଦେବ, ସେ ଜାଣନ୍ତି। ତେଣୁ ଏଇ ସାଧୁ ସଂଗୀତା ଭାଗବତ ରଚନା କଲେ ଏଭଳି ଶାସ୍ତ୍ର ଯେ ଶ୍ୟାମ ବୈ ଶ୍ରୁ ମହାନାୟାମ, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ, ଯେଉଁମାନେ ପୂର୍ଣ୍ଣ ଭାବେ ଶୁଣିବେ ତାଙ୍କ କଥା ଛାଡ଼ନ୍ତୁ। ଯଶ୍ୟାଂ ବିଷୟରେ ମାଣ କୃଷ୍ଣ ପରମ ପୁରୁଷ, ଯେଉଁ ପୂର୍ଣ୍ଣ ପୁରୁଷଙ୍କୁ ଦେଖିଲେ ସେ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ପରମ ପୁରୁଷ, ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ, ଭକ୍ତି ଉତ୍ପତ୍ତି ପୁରୁଷ, ଶୋକ ମୋ ଭୟ ପାହା। ଭବରୋଗର ଯେଉଁ ଲକ୍ଷଣ ହେଉଛି ତିନୋଟି, ଗୋଟେ ହେଉଛି ଶୋକ, ଆଉ ଗୋଟେ ମୋହ, ଆଉ ଗୋଟେ ଭୟ। ଅତୀତ ପ୍ରତି ଆମର ଶୋକ ରହିଛି, ବର୍ତ୍ତମାନ ପାଇଁ ମୋହ ରହିଛି, ଭବିଷ୍ୟତ ପାଇଁ ଭୟ ରହିଛି, ଏ ଭବରୋଗର ଲକ୍ଷଣ। ଯେଉଁମାନେ କେବଳ ଭାଗବତଙ୍କୁ ଶୁଣିବା ପାଇଁ ଆରମ୍ଭ କରିବେ ତାଙ୍କର ଏ ଭବରୋଗ ଚାଲିଯିବ। ଶୁଣିବାର ମୁଖ୍ୟ ଫଳ ଏଇଟା ନୁହେଁ, କ'ଣ ଫଳ, ଭବରୋଗ ଦୂର ହୋଇଯିବ। ମୁଖ୍ୟ ଫଳ ହେଉଛି ଭଗବାନଙ୍କର ପ୍ରେମ ଉତ୍ପନ୍ନ ହେବ, ସଦ୍ୟ ହୃଦୟ ବର୍ଜ୍ୟ ତତ୍ର, ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହୋଇଯିବେ। ତେଣୁ ଶୋକ ମୋ ଭୟ ପା ଶ୍ରୀମଦ ଭାଗବତ, ହଁ ଏଇ ତିନୋଟି ଶ୍ଳୋକରେ ଶ୍ରୀ ଗୋସ୍ୱାମୀ କହୁଛନ୍ତି ଭାଗବତର ଅର୍ଥକୁ ନିରୂପିତ ନିରୂପଣ କରାଯାଇଛି। ତେଣୁ ଏଇଭଳି ଭାବରେ ଭାଗବତ ଶାସ୍ତ୍ର ରଚନା କଲେ ବ୍ୟାସଦେବ, ସେତେବେଳେ ସେ ଶାନ୍ତିପ୍ରାପ୍ତ ହେଲେ। ଏଠି ଲକ୍ଷ ଲକ୍ଷ ଶ୍ଳୋକ ରଚନା କଲେ କିନ୍ତୁ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ଅସନ୍ତୋଷର କାରଣ କ'ଣ ଜାଣିପାରୁନଥିଲେ। ତେଣୁ ତାଙ୍କର ଗୁରୁଦେବ ଯେତେବେଳେ କହିଲେ ଏଇଟା ହେଉଛି କାରଣ, ସେତେବେଳେ ସିଏ ଏ ଭାଗବତ ଶାସ୍ତ୍ର ରଚନା କରିକିରି ଆନନ୍ଦିତ ହେଲେ। ତେଣୁ ଏଇଭଳି ଭାବରେ ଏ ଭାଗବତ ଶାସ୍ତ୍ର ରଚନା ହୋଇଗଲା, ମାର୍କେଟିଂ କେମିତି ହେବ, ପ୍ରଡ଼କ୍ଟ ହୋଇଗଲା, ମାର୍କେଟିଂ ସେ ବହୁତ ଧ୍ୟାନ କଲେ, ବହୁତ ତପସ୍ୟା କଲେ। ବାଦରାୟଣୀ ବଦରା ଯେଉଁ ବଦ୍ରିକା ଆଶ୍ରମରେ ବହୁତ ତପସ୍ୟା କଲେ, ଏଣେ ଉପଯୁକ୍ତ ଶିଷ୍ୟ ପାଇବା ପାଇଁ ଯିଏକି ଭାଗବତଙ୍କୁ ପ୍ରଚାର କରିବେ, ମାର୍କେଟିଂ ହେବ। ତେଣୁ ସୁଖଦେବ ଗୋସ୍ୱାମୀ ଆସିଲେ। ସୁଖଦେବ ଗୋସ୍ୱାମୀ ହେଉଛନ୍ତି ଭଗବାନ ରାଧାରାଣୀଙ୍କର ସୁଖ। ଭଗବାନ ଯେତେବେଳେ ଦ୍ୱାରକା ଲୀଳା ଚାଲିଥିଲେ, ବୃନ୍ଦାବନ ଲୀଳାରେ ଭଗବାନ ରାଧାରାଣୀଙ୍କ ସୁଖ ଥିଲେ ସୁଖଦେବ ଗୋସ୍ୱାମୀ। ଭଗବାନ ଲୀଳା ଯେତେବେଳେ ଶେଷ ହେଲା, ସେ ଆସିକରି ପହଞ୍ଚିଗଲେ, ଆମ ଭୁବନେଶ୍ୱର ଆସି ପହଞ୍ଚିଗଲେ, କଟକ ଭୁବନେଶ୍ୱର ଆସି ପହଞ୍ଚିଗଲେ। ଭୁବନେଶ୍ୱର ଯେ ଏକାମର କାନନ ଥିଲା, ଯେଉଁଠି ଶିବଜୀ ରହିଛନ୍ତି, ସେଇଠି ଥରେ ପାର୍ବତୀ ଚାହିଁଲେ ଭାଗବତ ଶୁଣିବା ପାଇଁ, ଭାଗବତ ଶୁଣିବା ପାଇଁ ଯେତେବେଳେ ଚାହିଁଲେ, ଭଗବାନ କହିଲେ ଠିକ୍ ଅଛି ଭାଗବତ ଶୁଣିବେ, ଆଉ କେହି ଶୁଣିବେ ନାହିଁ, କାରଣ ସମସ୍ତେ ଭାଗବତ ଶୁଣିବା ପାଇଁ ଯୋଗ୍ୟ ନୁହନ୍ତି କହିକିରି ସମସ୍ତଙ୍କୁ ବିଦାୟ କରିଦିଆଗଲା। ତେଣୁ ଭାଗବତମ ସବୁ କଥା ରହିଛି, ଯେତେବେଳେ ବିଦାୟ କରିଦିଆଗଲା କେବଳ ପାର୍ବତୀ ରହିଲେ ଏବଂ ଶିବ ଶୁଣୁଛନ୍ତି, ଶିବ କହୁଛନ୍ତି, ପାର୍ବତୀ ଶୁଣୁଛନ୍ତି, ହୁଁ ମାରିବି କଣ୍ଡିସନ୍ ଥିଲା। କିନ୍ତୁ ଶିବଜୀ ଦେଖିଲେ ପାର୍ବତୀ ଶୋଇପଡ଼ିଲେଣି, ଶୋଇପଡ଼ିଲେଣି, ପ୍ରଥମ ସ୍କନ୍ଧରୁ କଥା ଆରମ୍ଭ ହେଉଛନ୍ତି, ପାର୍ବତୀ ଚିନ୍ତା କରୁଛନ୍ତି ଯେ ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳା ଆସିବ, ସେଇଟାକୁ ଶୁଣିବା, ବର୍ତ୍ତମାନ ଟିକେ ନିଦ ଲାଗିଲାଣି ଶୋଇପଡ଼ିବା। କିନ୍ତୁ ଶିବଜୀ ଦେଖିଲେ ହୁଁ ହୁଁ ଶବ୍ଦ ହେଉଛି, ଶିବଜୀ ଉପରୁ ଦେଖିଲେ ଦେଖିଲେ ଶୁଆଟେ ବସିଛି, ତେଣୁ ଶିବଜୀ ଗୋଡ଼େଇଲେ ତାକୁ ପାରିବା ପାଇଁ। ତେଣୁ ଶିବ ସେ ଶୁକ ଜଣଙ୍କ ଆସି ବ୍ୟାସଦେବଙ୍କ ପତ୍ନୀଙ୍କ ଗର୍ଭରେ ଆଶ୍ରୟ ନେଲେ, ସିଏ ହେଉଛନ୍ତି ସୁଖ, ମାଆଙ୍କ ଗର୍ଭରେ ରହିଗଲେ, ଜନ୍ମ ନେବା ପାଇଁ ଚାହିଁଲେ ନାହିଁ, କାହିଁକିନା ଭୌତିକ ଜଗତ ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍, କୌଣସି ଭଦ୍ର ବ୍ୟକ୍ତିର ସ୍ଥାନ ନୁହେଁ, ତେଣୁ ସେ ଚାହୁଁନଥିଲେ ଆସିବା ପାଇଁ। ତେଣୁ ବ୍ୟାସଦେବ ତାଙ୍କୁ ଯେତେ ଅନୁରୋଧ କଲେ ସେ ଶୁଣିଲେ ନାହିଁ, ତେଣୁ ବ୍ୟାସଦେବ ଭଗବାନଙ୍କୁ ଯାଇକି ପ୍ରାର୍ଥନା କଲେ, ଭଗବାନ ଆସିକି ତାଙ୍କୁ ଯେତେବେଳେ ଆଶ୍ୱାସନ ଦେଲେ, ତୁମେ ଆସ ପୃଥିବୀ ପୃଷ୍ଠକୁ ଆସ, ତୁମକୁ ମାୟା ଗ୍ରାସ କରିବ ନାହିଁ, ତେଣୁ ସେ ଆସିଲେ ତ ଚାଲିଗଲେ, ପ୍ରବଜ୍ୟା କରିବା ପାଇଁ ଚାଲିଗଲେ। ଜଂ ପ୍ରବଜନ୍ତ ମନୁପେତ ମପେତ କୃତ୍ୟମ ଦୈପାୟନ ବିରହ କାତର ଆଦୁଭାବୋ ପୁତ୍ରେତି ତନ୍ମୟତୟା ତରବ ଅଭିନେଦଂ ତାଂ ସର୍ବଭୂତ ହୃଦୟଂ ମୁନିମାନତସ୍ମି। ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ଭାଗବତଙ୍କୁ କହୁଛନ୍ତି, 88,000 ଋଷି ଥିଲେ ସେଠି, ତାଙ୍କର ମୁଖ୍ୟ ଥିଲେ ସୌନକ ଋଷି, ତାଙ୍କୁ ଯେତେବେଳେ କଥା କହୁଛନ୍ତି, 6 ପ୍ରଶ୍ନ ସେମାନେ ପଚାରିଲେ, ସେଇ ଭାଗବତ ଆରମ୍ଭ ହେଉଛନ୍ତି ଏଇଥିରୁ, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 6 ପ୍ରଶ୍ନ ରହିଛି। ତେଣୁ ସେ ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ଅଧ୍ୟାୟରେ ସେ କହୁଛନ୍ତି, କ'ଣ କହିବେ ସେ ଚିନ୍ତା କରୁଛନ୍ତି। ଦୁଇ ଦୁଇଟି ଶ୍ଳୋକରେ ଗୁରୁଦେବଙ୍କୁ ବନ୍ଦନା କରିଛନ୍ତି, ଗୋଟିଏ ଶ୍ଳୋକରେ ଭଗବାନ ବନ୍ଦନା କରିଛନ୍ତି, ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ତେଣୁ ଗୁରୁଦେବଙ୍କୁ ଯେତେବେଳେ ବନ୍ଦନା କରୁଛନ୍ତି ଏହି ଶ୍ଳୋକଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେ ତାଙ୍କର ଗୁରୁ ଯଂ ପ୍ରବଦନ୍ତ ମନୁପେତ ଅପେତ କୃତ୍ୟମ ଯିଏକି କୌଣସି ଜନ୍ମ ହେଲେ ତ କୌଣସି ଜନ୍ମ ସଂସ୍କାର ରହିଛି କିଛି ଗ୍ରହଣ କଲେ ନାହିଁ ଅପେତ କୃତ୍ୟମ ଏମିତି ନାମ ସଂସ୍କାର ମଧ୍ୟ ତାଙ୍କର ହେଇନଥିଲା। ପ୍ରବଜା କରିବା ପାଇଁ ଚାଲିଗଲେ ବହୁତ ବର୍ଷ 12 ବର୍ଷ କି କହନ୍ତୁ 16 ବର୍ଷ ଏଇଭଳି ଭାବରେ ମାଆଙ୍କ ଗର୍ଭରେ ରହିକି ଚାଲିଗଲେ। ଚାଲିଗଲା ପରେ ତାଙ୍କ ପିତା ତାଙ୍କ ପଛରେ ଯାଉଛନ୍ତି ପୁତ୍ରେତି ତାଙ୍କ ନାମକରଣ ହେଇଛି କ'ଣ ଡାକିବେ ପୁତ୍ର ପୁତ୍ର ବି ଡାକୁଛନ୍ତି ତରବ ଅଭିନେତୁ ସେଇଠି ସବୁ ରହିଛି ବଦ୍ରିକା ବଦ୍ରି ଗଛ ସବୁ ବୃକ୍ଷ ସବୁ ରହିଛି ସେଠୁ ସବୁ ପ୍ରତିଦିନିଆ ଅଛି ପୁତ୍ର ପୁତ୍ର ଏଇଭଳି ଭାବରେ ତେଣୁ ତାଙ୍କୁ ସ୍ମରଣ କରୁଛନ୍ତି ପ୍ରଣାମ କରୁଛନ୍ତି। ଯଂ ପ୍ରବଦନ୍ତ ମନୁପେତମ ପେତ କୃତ୍ୟମ ଦୈପାୟନ ବିରହକାତ ରାଜହାବ ଦୈପାୟନ ଗୋଟେ ଦ୍ୱୀପରେ ଜନ୍ମ ହେଇଥିଲେ ବୋଲି ବ୍ୟାସ ତାଙ୍କ ନାଁ ହେଲା କୃଷ୍ଣ ଦୈପାୟନ ବ୍ୟାସ ଦୈପାୟନ ବିରହ କାହାତର ବିରହ ଉପରେ କାହାତର ହେଇକରି ଆଜୁହାବ ତାକୁ ଡାକୁଛନ୍ତି ପୁତ୍ରେତି ପୁତ୍ର ପୁତ୍ର ଏଇଭଳି ଡାକୁଛନ୍ତି ତନ୍ମୟ ତାଙ୍ଗ ତର ଅଭିନେତୁ ତେଣୁ ଖାଲି ଇଏ ସୁଖଦେବ ତାଙ୍କର ନାମକରଣ ହେଇନାହିଁ ସେ ଆଗୁ ଆଗକୁ ଯାଉଛନ୍ତି ସେ ଦେଖୁନାହାନ୍ତି ପଛ କଞ୍ଚା କରୁନାହାନ୍ତି ଅଭିନେତୁ ତାଙ୍ଗ ସର୍ବଭୂତ ହୃଦୟ ମୁନିମାନ ତସ୍ମି ସେହି ସୁଖଦେବ ଗୋସ୍ୱାମୀ ଗୁରୁଦେବଙ୍କୁ ମୁଁ ସ୍ମରଣ କରୁଛି ଯେ ସମସ୍ତଙ୍କ ହୃଦୟ କଥା ଜାଣନ୍ତି କହିବାର ଉଦ୍ଦେଶ୍ୟ ସୌନକ ଋଷି ଯେଉଁ ପ୍ରଶ୍ନ ପଚାରିଛନ୍ତି ତାଙ୍କ ହୃଦୟର କଥା ଜାଣନ୍ତି ତେଣୁ ସେ ମୋତେ ସେଇ ଜ୍ଞାନ ଦିଅନ୍ତୁ ଯାହାଫଳରେ କି ମୁଁ ତାଙ୍କର ସନ୍ଦେହ ମୋଚନ କରିପାରିବି। ଏହିଭଳି ଭାବରେ ଦୁଇଟି ଶ୍ଳୋକରେ କହିଛନ୍ତି ସଂସାରିଣ କରୁଣାୟ ସମସ୍ତ ସଂସାର ବ୍ୟକ୍ତିମାନଙ୍କୁ କରୁଣା କରିବା ପାଇଁ ଭାଗବତଙ୍କୁ ସେ କହିଥିଲେ ସୁଖଦେବ ଗୋସ୍ୱାମୀ ତେଣୁ ସୁତ ଗୋସ୍ୱାମୀ ଭାଗବତଙ୍କୁ କହିବା ପାଇଁ ଆରମ୍ଭ କଲେ। ଯାହା ବି ହଉ ସୁଖଦେବ ଗୋସ୍ୱାମୀ ଯେତେବେଳେ ଚାଲିଗଲେ ପ୍ରବୃଦ୍ଧା କରିବା ପାଇଁ ବ୍ୟାସଦେବ ଆଉ କ'ଣ କରିବେ ବ୍ୟାକ୍ କରିଗଲେ ମନ ଦୁଃଖରେ ରହିଛନ୍ତି କିନ୍ତୁ ଶିଷ୍ୟମାନଙ୍କୁ ସବୁ ସେଇ ସବୁ ଶ୍ଲୋକ ଇମ୍ପୋର୍ଟାଣ୍ଟ ଶ୍ଲୋକ ସବୁ ଶିଖେଇକିରି ପଠେଇଥିଲେ ଯେତେବେଳେ ଶିଷ୍ୟମାନେ ଯାଉଛନ୍ତି କାଠ ଆଣିବା ପାଇଁ ସେଇ ସେମାନେ ସେ ଶିଷ୍ୟ ଶ୍ଲୋକ ସବୁ ଆବୃତ୍ତି କରୁଛନ୍ତି ଆହୋ ବକେଜଂ ସ୍ତନ କାଳକୂଟଂ ଜିଘାଶୟାପାୟ ସାଧି ଲେଭେ ଗତିଙ୍ଗୟାଳୁ ଶରଣ ଆଉ କିଏ ଦୟାଳୁ ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା ଉଦ୍ଧବ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା କହିଛନ୍ତି ବିଦୁରଙ୍କୁ କହୁଛନ୍ତି ଉଦ୍ଧବ କହୁଛନ୍ତି ଆଉ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଆଉ ବକି ଯେଉଁ ବକ ବକ ରୂପରେ ଧାରଣ କରି ଆସିଥିଲା ସିଏ କ'ଣ ବକି ହେଉଛି ବକର ଭଉଣୀ ସେ ପେଚା ରୂପରେ ଆସିଥିଲା ଓହୋ ବକି ଯେଉଁ ସ୍ତନ କାହାଳ କେଉଁଟା ତାର ସ୍ତନରେ 6 କୋଷ ପ୍ରଭୁପାଦ ମହାରାଜ କ'ଣ 6 ମାଇଲ ଏ 6 ମାଇଲ କହନ୍ତି କିନ୍ତୁ ଅନ୍ୟ କେତେଜଣ ଆଚାର୍ଯ୍ୟ କ'ଣ 6 କୋଷ ଦେଖିବୁ ଏଇ ଯେଉଁ ବିରାଟ ରୂପ ରହିଛି କିନ୍ତୁ ବହୁତ ସୁନ୍ଦର ରୂପରେ ଆସିଥିଲା 10ଷଷ୍ଠ ଅଧ୍ୟାୟରେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ଏଭଳି ଭାବରେ ଆସିଥିଲା ମହାରୂପରେ ଆସିଥିଲା ସ୍ତନରେ କାଳକୁଟ ବିଷ ବୋଳିକି ଆସିଥିଲା ଭଗବାନ ହୋ ପକେଇ ଯାଉ ସ୍ତନ କାଳକୁଟ ଜିଘାଂସ ଅସାଧୁ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଏତେ ଅସାଧୁ ଥିଲା କିନ୍ତୁ ଭଗବାନ ଲେଭେ ଘତି ଧାତୃଚି ତାଙ୍କ ମାଆଙ୍କୁ ଯେଉଁ ସ୍ଥାନ ଦେଇଥିଲେ ଶ୍ରୀଦର୍ଶନ କହୁଛନ୍ତି ତାଙ୍କର 2 ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କେଳିମ୍ବା ତାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନ ପ୍ରଦାନ କଲେ ଏ ବକିକୁ ବା ପୁତନାକୁ ତେଣୁ କଙ୍ଗବା ଦୟାଳୁଙ୍କ ଶରଣଙ୍କୁ ପ୍ରଜେ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା ଏହି ଶ୍ଳୋକ ଆଉ କେତୋଟି ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ଯେଉଁ ଧ୍ୟାନ କରୁଥିଲେ ନିଜକୁ ଧିକାର କଲେ ହରେ ଗୁଣାକ୍ଷିପ୍ତ ମତି ଭଗବାନ ବାଦରାୟଣୀ ଅଧ୍ୟଜ୍ଞାନ ମହଦାଖ୍ୟାନ ନିତ୍ୟ ବିଷ୍ଣୁ ଜନ ପ୍ରିୟ ଯେତେବେଳେ ଶୁଣିଲେ ଭଗବାନଙ୍କ ଗୁଣ ଏଭଳି ଭାବ ରହିଛି ସେ ବ୍ରହ୍ମଚିନ୍ତନ କରୁଥିଲେ ବହୁତ ସମୟ ତାଙ୍କ ନଷ୍ଟ ହେଇଗଲା ବୋଲି ଚିନ୍ତା କଲେ ବ୍ରହ୍ମଚିନ୍ତନରେ ତେଣୁ କହିଲେ ହରେ ଗୁଣାକ୍ଷିପ୍ତ ମତି ଏ ଦ୍ୱିତୀୟ ସ୍କନ୍ଧ 1ମ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଜୟ ଶ୍ରୀ ଜଗନ୍ନାଥ ତେଣୁ ସେ କହୁଛନ୍ତି सुखदेव गोस्वामी जितने कौन भागवतम से परीक्षित महाराज कहते आपन तो ब्रह्म चिंतन करुले आपन केमी भगवान ये सब भागवत सब अध्ययन कले सब कौन मन मन चिंता कर श्लोकटी कहते हरेर गुणा क्षिप्त मती मु प्रथम कौन कौन ना ना यहाँ आउ गोटे श्लोक कहते मुनिश्चित भी निर्गुणी मु निर्गुण से मोर निष्ठा थी निर्गुण कहले भगवान जो जो ब्रह्म रूप रही गुण ऊर्ध से निर्गुण निराका ये प्रति मुझे आसक्त थी तेणु मुझे चिंतन करुँ विषय किंतु भगवान जो गुण शुणिली ये भाव में चारोट श्लोक भी कह जाए चारोट श्लोक जो शुणिले से हरे गुणा क्षिप्त भगवान के गुण रही हरी समस्त को हरण कर मन को हरण करेंगे हरे गुणा क्षिप्त मती निजक आक्षेप कले मु कहीं झिंगमे मती बोली जन आचार्य कहते मोर मती को झिक मुझे समय नष्ट करदेली ब्रह्मचिंतन ये सुंदर भगवान रही गुण नाम रूप गुण लीला सब रही कथा रही तेणु भगवान बादरायणी से मत भगवान भाई रही ऐश्वर्य रही अध्यगान महदाख्यान तेणु ये महदाख्यान भागवत को सी अध्ययन कले अध्यगान महदाख्यान नित्यम विष्णु जन प्रिय श्री भागवत रचना श्रवण कले कथा कहले परीक्षित महाराज को सी विष्णु जन मान प्रिय होगले नित्य प्रिय होगले भागवतम ये शास्त्र भागवतम महात्मा कौन कहवा यह भाव कहीकि सुखदेव गोस्वामी परीक्षित महाराज जोबले कौन समग्र पृथ्वी सम्राट थे बयस मात्र 65 वर्ष होता भगवान चली जबार 30 वर्ष पर यह घटनाटी होता भागवतम कही सुखदेव गोस्वामी परीक्षित महाराज को सुकरताल हरिद्वार से गंगा नदी तटे कही परीक्षित महाराज 65 वर्ष होता भगवान व्यवस्था भागवतम आसवे लोकलोचन प्रकाश पाइबे तेणु से कौन है परीक्षित महाराज अभिशप्त हो गले से जा शिकार करने शिकार करने जा बेले तृषा आसला तृषा आसला जो जन से जन ऋषि आश्रम थी समीक ऋषि जाकर जलंग दे बोली प्रार्थना करते कि ऋषि ध्यानमग्न हो जाते से चुनी पारे ना तेना परीक्षित महाराज क्रोध आसला क्रोध आसिक फेरी आसमें बाटे देखिले गोटे सर्प रही मृत सर्प ताको धनुर तीर उठे गलार पकईदे चलीगल एक जो जान लें पुत्र 5 वर्ष बाड़क श्रृंगी शुणिले अभिशाप देदेले प्रथम स्कंद 18 अध्याय एक रही तक्षक सप्तमी दक्ष दिस्म कुंगार चोदित मे तथा द्रुहम कुंगार ये जो रही कुरुवंश से आंगार ये दक्ष तक्षक दंशन करतु सप्तमेहनी सात दिन यही भाव अभिशाप देदे एक कथा जो परीक्षित महाराज जान लें कौन चिंता है ना कौन कौन विषादग्रस्त है ना न सोचते न कांखित तेणु से समग्र पृथ्वीर सम्राट थे चारि पुत्र थे ज्येष्ठ पुत्र जन्मेजय जन्मेजय को सब राज्य प्रदान करी से पढ़े आसले गंगा द्वार गंगा नदी निकट आसे हरिद्वार सुकरताल आसिकी बसिक अनशन व्रत ग्रहण कले कौन खाद्य ग्रहण करेंगे ना कौन पानी ग्रहण करेंगे ना यही भाव में आसी पहुँचीगले 60,000 मुनि से आस पहुँचीगले ब्रह्मर्षि देवर्षि सब विभिन्न प्रकार बहुत नाम सब रही प्रथम समय द्वितीय वर्णना करहचीगले आसीगला ब्रह्मर्षि देवर्षि आज जन किए ब्रह्मर्षि देवर्षि राजर्षि राजर्षि परीक्षित महाराज राजर्षि एवं राजर्षि विदु जाइना यही भाव सब आँचीगले परीक्षित महाराज प्रश्न पचारे मोर 7 दिन आयुष अच्छी मुझे कौन कर्तव्य किंतु समस्त भितर चली चला आलोचना निर्णय कर ना तेणु से ही समय परीक्षित महाराज आँचीगले परीक्षित महाराज कौन सी ठिकना ना कौट से गोधन मात्र से केवल गाई धुआंप जी समय दरकार से समय विभिन्न स्थान को जाती गोटे गृह गृह पाक जाती प्रभुपाद महाराज कहती अध घंटा मैक्सीम तीर्थी कुरबन तदाश्रम से जो स्थान को जाती से तीर्थ से परिणत कर दिखे स्थान को ତେଣୁ ଏହିଭଳି ଭାବରେ ଭଗବାନ ବ୍ୟବସ୍ଥାରେ ପରିକିଶୋକଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ ସମସ୍ତେ ସେଠି ଯେଉଁପଟେ ବାଟ ବାଟେ ଯାଉଛନ୍ତି ତାଙ୍କୁ ଯିଏ ଦେଖୁଛି ଆକର୍ଷିତ ହେଇଯାଉଛନ୍ତି, ଭଗବାନ ଯେଉଁଭଳି ଭାବରେ ଆକର୍ଷଣୀୟ ସିଏ ମଧ୍ୟ ସେହିଭଳି ଭାବରେ। ତେଣୁ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଛନ୍ତି ଇଏ ଜଣେ ପାଗଳ ବ୍ୟକ୍ତି, ପାଗଳ ବ୍ୟକ୍ତି ଭାବିକିରି ତାଙ୍କୁ ପଚାରୁଛନ୍ତି, ଏଇ ପଚାରୁଛନ୍ତି, ସେ କିଛି ମଗ୍ନ ହେଇକି ରହିଛନ୍ତି। କିନ୍ତୁ ସେଠି ଯେତେବେଳେ ଆସି ପହଞ୍ଚିଗଲେ ସେହି ସମୟରେ ମୁନି ଋଷିମାନେ ସବୁ ଦଣ୍ଡାମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ଜାଣିଲେ ଏ ଯୋଗୀମାନଙ୍କର ଗୁରୁ, ଶ୍ରେଷ୍ଠ ଗୁରୁ। ତେଣୁ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ 2 ଶ୍ଳୋକରେ ସେ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଲଥ ପୁଚ୍ଛାମି ସଂସିଦ୍ଧିମ୍ ଯୋଗୀନାମ ପରମ ଗୁରୁମ୍ ପୁରୁଷ ଇହ ଯତ୍ କାର୍ଯ୍ୟ ମ୍ରିୟମାଣ ସର୍ବଥା, ଯତ୍ କର୍ତ୍ତବ୍ୟମ ଯତ୍ ଶ୍ରୋତବ୍ୟମ ଅତୋ ଜାପ୍ୟମ ଯତ୍ କର୍ତ୍ତବ୍ୟମ ଅନୁଭୂ ପ୍ରଭୁ ସ୍ମର୍ତ୍ତବ୍ୟ ଭଜନୀୟ ବା ବୃହି ଯତ୍ ବା ବିପର୍ଯ୍ୟୟମ। ପ୍ରଭୁ ଆପଣ ହେଉଛନ୍ତି ଗୁରୁ, ଯୋଗୀମାନଙ୍କ ପରମ ଗୁରୁ, ମୋର କୁହନ୍ତୁ କ'ଣ କର୍ତ୍ତବ୍ୟ, କ'ଣ ଶୁଣିବା କଥା, କ'ଣ କହିବା କଥା, କେଉଁଟା କ'ଣ ମୋର କର୍ତ୍ତବ୍ୟ, କେଉଁଟା ସ୍ମରଣ କରିବା କଥା, କାହାକୁ ପୂଜା କରିବା କଥା ଏବଂ କେଉଁଟା କରିବା କଥା ନୁହଁ। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଶୁଣିଲେ ଏ ପ୍ରଶ୍ନ, ଏତେ ଆନନ୍ଦିତ ହେଇଗଲେ, ଭଗବାନ କଥା କହିବା ପାଇଁ ସୁଯୋଗ ମିଳିଲା, ତେଣୁ ସେ ଆଉ କୌଣସି ମଙ୍ଗଳାଚରଣ କଲେ ନାହିଁ। ଦ୍ୱିତୀୟ ସ୍କନ୍ଧ 1 ଅଧ୍ୟାୟରେ ସେ କହୁଛନ୍ତି, ବରିହାନ ଏ ସେତେ ପ୍ରଶ୍ନ, ହେ ପରୀକ୍ଷିତ ତୁମେ ଯେଉଁ ପ୍ରଶ୍ନ ପଚାରିଲ, କିଛି ଶ୍ରେଷ୍ଠ ପ୍ରଶ୍ନ ପଚାରିଲେ ମୁଁ କ'ଣ କହିବି, ବରିହାନ ଏ ସେତେ ପ୍ରଶ୍ନ କୃତ ଲୋକ ମିତ ରୂପ, ମନୁଷ୍ୟମାନଙ୍କର ହିତ କରିବା ପାଇଁ ତୁମେ ପ୍ରଶ୍ନଟି ପଚାରିଲ, କୃତ ହିତ ଲୋକ ରୂପମ କ'ଣ ଯତ୍ ଯତ୍ ବରିହାନ ଏ ସେତେ ପ୍ରଶ୍ନ କୃତ ଲୋକ ହିତ ରୂପେ, ଯେଉଁ ଭଗବାନ ବିଷୟରେ ଯେଉଁ ପ୍ରଶ୍ନ ପଚାରିଲ ଏଇଟା ହେଉଛି ଶ୍ରେଷ୍ଠ ଆତ୍ମବିତ୍ ସମତ ପୁଂସା, ଯେଉଁମାନେ ଆତ୍ମବିତ୍, ଯେଉଁମାନେ ଆତ୍ମା ବିଷୟରେ ଜାଣନ୍ତି ସେମାନେ ଏଇଟାକୁ କହିବେ, ଆତ୍ମବିତ୍ ସମତ ପୁଂସା ସ୍ୱତବ୍ୟାଧି ସୁଜ ପର, ଶୁଣିବା ଭିତରେ ଶ୍ରେଷ୍ଠ ବସ୍ତୁ ହେଉଛି ଏଇଟା ତ ପ୍ରଶ୍ନ ପଚାରିଲ, ଏଭଳି ଆନନ୍ଦିତ ହେଇକିରି କହିବା ପାଇଁ ଆରମ୍ଭ କରିଦେଲେ। ତେଣୁ କହିଲେ ଲୋକମାନେ ଯାହା କରିବା କଥା ନୁହଁ ସେଇଟା କରୁଛନ୍ତି, ଆଉ କ'ଣ କହିବି। ସତବ୍ୟାଧିଶୁ ରାଜେନ୍ଦ୍ର ନୃଣାଙ୍ଗ ସନ୍ତି ସହସ୍ରଶ ଅପସତ ଆତ୍ମତତ୍ଵ ଗୃହେଶୁ ଗୃହ ମେଦି ନା, ଗୃହରେ ଯେଉଁ ଆମେ ରହିଛନ୍ତି, ଗୃହ ଗୋଟେ ଆଶ୍ରମ, କିନ୍ତୁ ଗୃହ ମେଦି ସେମାନେ ଆଶ୍ରମ କାର୍ଯ୍ୟ କରୁନାହାନ୍ତି, ଗୃହ ମେଦି ସେମାନେ ଯେଉଁ କଥା ଶୁଣିବା କଥା ନୁହଁ, ଯେଉଁ କଥା ଦେଖିବା କଥା ନୁହଁ, ଯେଉଁ କଥା କହିବା କଥା ନୁହଁ, ସେସବୁ କରୁଛନ୍ତି ହଜାର ହଜାର କଥା, କିନ୍ତୁ ଯେଉଁଟା କରିବା କଥା ସେଇଟା କରୁନାହାନ୍ତି। ତେଣୁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଭୟ, ମୃତ୍ୟୁକୁ ପାର ହେବା ପାଇଁ ମ୍ରିୟମାଣସ ସର୍ବଥା କ'ଣ କର୍ତ୍ତବ୍ୟ, ନା ମୃତ୍ୟୁକୁ ପାର ହେବା ପାଇଁ ଇଏ ହେଉଛି କର୍ତ୍ତବ୍ୟ, ଏକମାତ୍ର କର୍ତ୍ତବ୍ୟ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଯିଏ କହୁଛନ୍ତି କ'ଣ ହରି, ସିଏ ହେଉଛନ୍ତି ସର୍ବାତ୍ମା, ସମସ୍ତଙ୍କର ଆତ୍ମା, ସମସ୍ତଙ୍କ ହୃଦୟରେ ରହିଛନ୍ତି ସର୍ବାତ୍ମା। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ, ସିଏ ହେଉଛନ୍ତି ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଏବଂ ସିଏ ହେଉଛନ୍ତି ଈଶ୍ୱର, ସବୁକିଛି ନିୟନ୍ତ୍ରଣକାରୀ। ତେଣୁ ତାଙ୍କ ବିଷୟରେ ଶୁଣିବା କଥା, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ଏବଂ ସ୍ମର୍ତ୍ତବ୍ୟ ଏବଂ ସ୍ମରଣ କରିବା କଥା, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ଇଚ୍ଛତା ଅଭୟ, ଯେଉଁମାନେ ଅଭୟ ଚାହୁଁଛନ୍ତି, ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକଟି ବହୁତ ସୁନ୍ଦର ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏଇ ଦୁଇଥର କୁହାଯାଇଛି, ସୁତ ଗୋସ୍ୱାମୀ ମଧ୍ୟ ଏ ଶ୍ଳୋକଟି କହିଛନ୍ତି। ତେଣୁ ଏ ଶ୍ଳୋକର ଭାଷାରେ କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଏ ଭଗବାନଙ୍କର ତିନୋଟି ବିଶେଷଣ, ଭଗବାନ ହେଉଛନ୍ତି ଅତ୍ର ହରି ଇତି ବିଶେଷ ପଦମ ସର୍ବାତ୍ମା ଇତ୍ୟାଦି ବିଶେଷଣ ତ୍ରୟଣ, ଭଗବାନଙ୍କର ତିନୋଟି ବିଶେଷଣ କ'ଣ କ'ଣ, ଏ ମୁଖ୍ୟାଭିସନ୍ଧିନୀ ରାଗାନୁଗା ବୈଧିଚ ଭକ୍ତି ବ୍ୟଞ୍ଜିତା, ତିନି ପ୍ରକାର ବ୍ୟକ୍ତି ରହିଛନ୍ତି, ଜ୍ଞାନୀ, ଯୋଗୀ ଏବଂ ଭକ୍ତ। ତେଣୁ ଭାଗବତମ ସମସ୍ତଙ୍କ ପାଇଁ ଆସ୍ୱାଦନୀୟ, ମୁଖ୍ୟାଭିସନ୍ଧିନୀ ଜ୍ଞାନୀମାନେ ଚାହାନ୍ତି ମୁକ୍ତି ପାଇବା ପାଇଁ, ତେଣୁ ସେମାନେ ମଧ୍ୟ ଭାଗବତ ଅଧ୍ୟୟନ କରିପାରିବେ, ସେମାନେ ମୁକ୍ତି ପାଇପାରିବେ। ଅଷ୍ଟାଙ୍ଗ ଯୋଗୀ, ଅଷ୍ଟାଙ୍ଗ ଯୋଗ ବିଷୟରେ ମଧ୍ୟ କୁହାଯାଇଛି, ରାଗା ସେମାନେ ହେଉଛନ୍ତି ମୁଖ୍ୟାଭିସନ୍ଧିନୀ ରାଗାନୁଗା, ରାଗାନୁଗା ହେଉଛନ୍ତି ଭକ୍ତ, ଏବଂ ବୈଧି, ବୈଧି କହିଲେ କର୍ମୀ, ଯେଉଁମାନେ ସାଧନ ସାଧନ କରୁଛନ୍ତି, ଭକ୍ତି ସାଧନ ସାଧନ ସାଧକ ଭକ୍ତ ସେମାନଙ୍କ ପାଇଁ, ବା କର୍ମୀ ମଧ୍ୟ ସେମାନେ ଏଇଭଳି ଭାବରେ ବୈଧି ଭକ୍ତି କରିବେ। ଏଇଭଳି ଭାବରେ ତିନି ପ୍ରକାର ଭକ୍ତି କଥା କୁହାଯାଇଛି। ତେଣୁ ଭଗବାନଙ୍କର ଏଇଭଳି ଭାବେ ବିଶେଷଣ ରହିଛି, ତାଙ୍କ ବିଷୟରେ କଥା କୁହାଯିବ। ବାରଟି ସ୍କନ୍ଧରେ ବର୍ଣ୍ଣନା କରାଗଲା ଭଗବାନ କଥା। ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି, ମୋର ତ ଆୟୁଷ ସରିଗଲା, ଆଉ ସାତ ଦିନ ଅଛି, ମୁଁ କ'ଣ ଶୁଣିବି, ଏ କ'ଣ କରିବି ନା। କିଛି ଚିନ୍ତା କରିବା ନାହିଁ ରାଜନ, ଖଟୁଆଙ୍କ ନାମ ରାଜସେ ଜ୍ଞାନତା ଇଏତାମ ଆୟୁଷ ମୁହୂର୍ତ୍ତା ସର୍ବମୁତ୍ସୁର୍ଯ୍ୟ ଗତବାନ ଅଭୟ କରିବି। ହେ ପରୀକ୍ଷିତ ମହାରାଜ, ତୁମେ କାହିଁକି ଚିନ୍ତା କରୁଛ, ସାତ ଦିନ ଆୟୁଷ ବହୁତ ଅଛି, ବହୁତ ହେଇଗଲା। ଜଣେ ରାଜା ଥିଲେ ଭଗବାନ ରାମଚନ୍ଦ୍ରଙ୍କର, ଯେଉଁ ସୂର୍ଯ୍ୟବଂଶର ରାମଚନ୍ଦ୍ରଙ୍କ ପୂର୍ବ ବଂଶଧର, ସେ ଖଟୁଆଙ୍ଗ ରାଜା ଏଭଳି ଶକ୍ତିଶାଳୀ ଥିଲେ, ଦେବଲୋକରେ ଯାଇକିରି ଦେବତାମାନଙ୍କ ସହିତ ମିଶିକିରି ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ। ଏବଂ ଅସୁରମାନଙ୍କୁ ଯେତେବେଳେ ପରାସ୍ତ କଲେ, ଦେବତାମାନେ କହିଲେ, ହେ ରାଜନ, ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆ ପରିବର୍ତ୍ତେ ଆମେ କିଛି ବର ଆପଣ ଦେବା ପାଇଁ ଚାହୁଁଛୁ ନା, ମୋତେ ବର ଦେଇ ଅମୃତତ୍ୱ ପ୍ରଦାନ କରିପାରିବେ, ଅମର ବର ଦେଇପାରିବେ ନା, ସେଇଟା ଛାଡ଼ିକିରି ଆଉ କ'ଣ କୁହନ୍ତୁ। ଠିକ୍ ଅଛି, ମୋର କେତେ ଆୟୁଷ କୁହନ୍ତୁ ଦେଖିବା ନା, ଆପଣଙ୍କର ଗୋଟିଏ ମୁହୂର୍ତ୍ତ ଅଛି, ମୁହୂର୍ତ୍ତ କହିଲେ 48 ମିନିଟ୍, ହଁ 48 ମିନିଟ୍, ତାହେଲେ ମୋତେ ଗୋଟେ ଦ୍ରୁତ ଯାନ ଦିଅନ୍ତୁ, ଯେଉଁ ଯାନରେ ମୁଁ ଯିବି ସ୍ୱର୍ଗରୁ ଆସିବେ, ଅଯୋଧ୍ୟା ଲୋକକୁ ଆସିବେ। ତେଣୁ ଗୋଟେ ଦ୍ରୁତ ଯାନରେ ଆସିଲେ, ଅଯୋଧ୍ୟା ଲୋକକୁ ଆସିଲେ, ଭଗବାନ ରାମଙ୍କର ଧ୍ୟାନ କଲେ, ଶ୍ରୀରାମ ଜୟ ରାମ ଜୟ ରାମ ଜୟ ଜୟ ରାମ ଧ୍ୟାନ କରି 48 ମିନିଟ୍ ତାରି ଭିତରେ ଭଗବାନ ଧାମକୁ ଚାଲିଗଲେ। ଏ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ ପ୍ରଥମେ କହିଲେ, ଖଟୁଆଙ୍କ ନାମ ରାଜସେ ଜ୍ଞାନତା ଇଏତା ଆୟୁଷ ମୁହୂର୍ତ୍ତା ସର୍ବମୁତ୍ସୃଜ୍ୟ, ଗୋଟିଏ ମୁହୂର୍ତ୍ତରେ ସବୁକିଛି ତ୍ୟାଗ କରିକି ପଳାଇ ଆସିଲେ, ଗତବାନ ଅଭୟଂ ହରି ଭଗବାନ ପ୍ରାପ୍ତ ହେଲେ, ତବାପି ତରି କର୍ବ ସପ୍ତାହ ଜୀବିତାବଧି, ତୁମର ତ ହେ କୁରୁବଂଶର ଶ୍ରେଷ୍ଠ କୌରବ୍ୟ, ତୁମର ଗୋଟିଏ ସପ୍ତାହ ଆୟୁଷ ଅଛି, ଉପକଳ୍ପ ତତ୍ ସର୍ବମ ତାବତ୍ ଯତ୍ ସାମ୍ପ୍ରଦାୟିକମ, ତୁମେ ସେଇଟା କରିବ ଯାହାକି ତୁମ ପରଜନ୍ମ ପାଇଁ ସାହାଯ୍ୟ କରିବ। କ'ଣ ନାହିଁ ଭଗବାନ କଥା, ଆଠାରୁ କ'ଣ ଅଧିକା ଅଛି ଏ ଭାଗବତଙ୍କ କଥା। ତେଣୁ ଏଭଳି ଭାବରେ ଭାଗବତଙ୍କୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ଯେହେତୁ କୌଣସି ଶ୍ଳୋକ ନାହିଁ ନାହିଁ ସେ ନାହିଁ, ତଥାପି ଭାଗବତ ଏଭଳି ଭାବରେ କଥା। ତେଣୁ ଭଗବାନ ଭୋଗ ଲାଗୁଥିଲା, ମୁଁ ଅପେକ୍ଷା କରିଥିଲି କେତେ ଭଗବାନ ଭୋଗ ଲାଗିବ, କଥା ବିଶ୍ରାମ ଦେବା, ଭଗବାନ ଭୋଗ ଲାଗିଦେଲା। ତେଣୁ ଆମର କଥା ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମର କିଛି କହିବାର କିଛି ତ୍ରୁଟି ଥାଇପାରେ ବା କାହାର କିଛି ସନ୍ଦେହ ଥାଇପାରେ। ତେଣୁ
ମୁନିଷ
ବି ଶୁଣେ ତା ଭିତରେ ଟିକେ ଡିଫରେନ୍ସ ଅଛି। ଯେଉଁମାନେ ଆମର ଭକ୍ତି ରହିଛି, ଦୁଇ ପ୍ରକାର ଭକ୍ତି, ଗୋଟେ ହେଉଛି ସାଧାରଣ ଭକ୍ତି, ଆଉ ଗୋଟେ ହେଉଛି ରାଗାନୁଗା ଭକ୍ତି। ରାଗାନୁଗା ଭକ୍ତି ଯେଉଁମାନେ ଭଗବାନଙ୍କ ସହିତ ସବୁ ରାଗରେ ରହିଛନ୍ତି, ସେମାନେ ତାଙ୍କୁ କହିବାକୁ ପଡ଼ିବ, ଟ୍ରେନିଂ ଦେବାକୁ ପଡ଼ିବ, ମୂଳରୁ ସେମାନେ ଭଗବାନଙ୍କ ସହିତ ଯୁକ୍ତ। ସେମାନେ ଆମର ଯେଉଁ ରହିଛି ସାଧାରଣ ଭକ୍ତି କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ବେଦରେ ତିନୋଟି ତତ୍ତ୍ୱ ରହିଛି, ସେ ହେଉଛି କ'ଣ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ଜ୍ଞାନଟି ଆମେ ଜାଣିନାହିଁ। ଆମେ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ରହିଛି, କିନ୍ତୁ ଆମେ ଯେତେବେଳେ ଏଇ ଭଗବାନଙ୍କ ସହିତ ଭକ୍ତି ମାର୍ଗରେ ଯୁକ୍ତ ହେବା, ସେତେବେଳେ ଆମେ ଏଇ ଯେଉଁ ରହିଛି ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ସମ୍ବନ୍ଧ ଜ୍ଞାନ, ସମ୍ବନ୍ଧ ଜ୍ଞାନ ଭଗବାନଙ୍କ ସହିତ ଆମର କେଉଁ ସମ୍ବନ୍ଧ ରହିଛି ସେ ଜ୍ଞାନ ଜ୍ଞାନଟି ପ୍ରାପ୍ତ ହେବା। ତେଣୁ ଜ୍ଞାନ ପ୍ରାପ୍ତ ହେଲେ, ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଲେ, ଆସ୍ତେ ଆସ୍ତେ ଆମେ ପ୍ରୟୋଜନ ତତ୍ତ୍ୱକୁ ପ୍ରାପ୍ତ ହେବା, ସେଇଟା ହେଉଛି କୃଷ୍ଣ ପ୍ରେମ। ଏଇଟା ହେଉଛି ସାଧନ ଭକ୍ତି କରି ଆମେ ସେଇ କୃଷ୍ଣ ରାଗାନୁଗ ସ୍ତରକୁ ଆସିବା, କୃଷ୍ଣ ପ୍ରେମ ପ୍ରାପ୍ତ ହେବା। କିନ୍ତୁ ଯେଉଁମାନେ ରାଗାନୁଗ ଭକ୍ତ, ତାଙ୍କର ଜନ୍ମରୁ ସେଇଟା ରହିଛି, ସେମାନେ କେବେ ଭଗବାନ ଭୁଲି ଯାଆନ୍ତି ନାହିଁ, ଭଗବାନ ସହିତ ସମ୍ବନ୍ଧ ବିଷୟରେ ତାଙ୍କର ଜ୍ଞାନ ରହିଛି, ତେଣୁ ସବୁବେଳେ ସେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି। ଏଇଟା ଭାଗବତ କୁହାଯାଇଛି, ପରୀକ୍ଷିତୋତ ମହର୍ଷେ ପରୀକ୍ଷିତୋତ ରାଜସେ ଜନ୍ମ କର୍ମ ବିଳାପନମ, ପରୀକ୍ଷିତୋତ ରାଜସେ ଜନ୍ମ କର୍ମ ବିଳାପନମ ସଂସ୍ଥାନ୍ତ ପାଣ୍ଡୁପୁତ୍ରାଣାମ ବକ୍ଷେ କୃଷ୍ଣ କଥୋଦୟମ। ଯେଉଁମାନେ ରାଗାନୁଗ ଭକ୍ତ ବା ଯେଉଁମାନେ ଭଗବାନଙ୍କ ଉନ୍ନତ ଭକ୍ତ, ତାଙ୍କର ଜନ୍ମରୁ ଆରମ୍ଭ କରି ସେମାନେ ଭଗବାନଙ୍କ ସହିତ ଯୁକ୍ତ, ଏମିତି କିଛି ନାହିଁ ସେମାନେ ସାଧନ କରିକି ସିଦ୍ଧି ଅବସ୍ଥା ପ୍ରାପ୍ତ ହେଲେ ନା, ସେମାନେ ମୂଳରୁ ଭଗବାନ ଭକ୍ତ ପରୀକ୍ଷିତ ତ ରାଜର୍ଷେ। ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ସୁତ ଗୋସ୍ୱାମୀ ଏ ଶ୍ଳୋକଟି କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିଙ୍କୁ। ହେ ସ୍ୱର୍ଣ୍ଣକ ଋଷିମାନେ ରହୁଛନ୍ତି ବହୁତ ଆଗ୍ରହ ପ୍ରକାଶ କରୁ ସୁଖଦେବ ଗୋସ୍ୱାମୀ କ'ଣ କହିଲେ ଭାଗବତ କ'ଣ କହିଲେ ଶୁଣିବା ପାଇଁ, କିନ୍ତୁ ପ୍ରଥମେ ସୁତ ଗୋସ୍ୱାମୀ କହିଲେ ନା, ତେଣୁ ସେ ପରୀକ୍ଷିତ ସୁଖ ସମ୍ବାଦ ଶୁଣିବା ପାଇଁ ଚାହୁଁଛନ୍ତି। ତେଣୁ ସୁତ ଗୋସ୍ୱାମୀ ମଧ୍ୟ ଚାହୁଁଛନ୍ତି କହିବା ପାଇଁ, ପରୀକ୍ଷିତ ମହାସ୍ୱାମୀ କହିବା ପାଇଁ ଚାହୁଁ, କିନ୍ତୁ ଆସିଗଲା ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଆସିଗଲା। କଥା ପ୍ରସଙ୍ଗ ଚାଲିଛି ନା, ଗୋଟେ ପରେ ଗୋଟେ ପରେ ଗୋଟେ ଚାଲିକି ଦ୍ୱାଦଶ ଅଧ୍ୟାୟରେ ଯାଇକି ପରୀକ୍ଷିତଙ୍କ ଜନ୍ମ କଥା କହିବେ। ସପ୍ତମ ଅଧ୍ୟାୟରେ କହିଲେ କହିବା ପାଇଁ, କିନ୍ତୁ ତଥାପି ବିଭିନ୍ନ ପ୍ରସଙ୍ଗ ଆସିଗଲା। ତେଣୁ ସେ କହୁଛନ୍ତି ପରୀକ୍ଷିତ ରାଜସୁ ଏଭଳି ଥିଲେ, ତାଙ୍କର ଜନ୍ମରୁ ଆରମ୍ଭ କରି କର୍ମ ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ, ଏବଂ ପାଣ୍ଡୁପୁତ୍ର ସମସ୍ତ ପାଣ୍ଡୁପୁତ୍ର ମହାନଙ୍କୁ ମଧ୍ୟ ସ୍ରଷ୍ଟା ପାଣ୍ଡୁପୁତ୍ର ବକ୍ଷେ କୃଷ୍ଣ କଥା ଦେୟ, ତାଙ୍କର କଥା କହିବା ମାନେ ଭଗବାନ କଥା ଆସିବ, କାରଣ ସେମାନେ ରାଗାନୁଗା ଭକ୍ତ, ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ କେବେ ଭୁଲି ଯାଆନ୍ତି ନାହିଁ। ତେଣୁ ଜନ୍ମରୁ ସେମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଥାନ୍ତି, ଏହି ହେଉଛି ରାଗାନୁଗା ଭକ୍ତି। ସାଧନ ଭକ୍ତି ଆମେ କରିକି ଆମେ ସେହି ସ୍ତରକୁ ଯିବା, ଭଗବାନ ପ୍ରତି କେମିତି ଆମର ଆକର୍ଷଣ ଆସିବ, ରାଗ ଆସିବ, ରାଗାନୁଗା ଭକ୍ତି। ରାଗାତ୍ମିକା କ'ଣ ଖାଇପାରେ ମୁଁ ଜାଣିନି, ସେଟା ଭଲ ଲାଗେ। ଆଜ୍ଞା ସେଇଟା ମୁଁ ଶୁଣୁଥିଲି, ଆମର ପଢ଼ା ହଉଥିଲା ଭକ୍ତି ଶାସ୍ତ୍ରରେ ଯେ, ମୁଁ ତାହା ଡିଫରେନ୍ସ ଜାଣିପାରେ ନାହିଁ, ବହୁତ ସୂକ୍ଷ୍ମ ତତ୍ତ୍ୱ। ଆମେ ତ ସାଧନ ଭକ୍ତି ସ୍ତରରେ ଅଛି, ଆଉ ସେ ଉନ୍ନତ ସ୍ତରର କଥା କ'ଣ କହିବା। ଭଗବାନଙ୍କ ବ୍ୟବସ୍ଥା, ଭଗବାନ ଭାଗବତ ଆସିବେ ସେ ଅଭିଶାପ ଦେବେ, ସେ ଆସିବେ, ସେମାନେ ରାଜ ତ୍ୟାଗ କରିବେ, ନହେଲେ ତ ରାଜ ଶାସନ କରିଥାନ୍ତେ, 65 ବର୍ଷ ଥିଲା ତାଙ୍କ ଆୟୁଷ। ଏହିଭଳି ଭାବରେ ଜୀବନର ପ୍ରଥମଥର ପାଇଁ କୁହାଯାଏ ତାଙ୍କ କ୍ରୋଧ ଆସିଲା, କେବେ ତାଙ୍କ ଜୀବନ ତା ପୂର୍ବରୁ ସାଧୁମାନଙ୍କୁ ଏଭଳି ଭାବରେ ସେ ଅପମାନ କରିନଥିଲେ, ଫାଷ୍ଟ ଟାଇମ୍ ଭଗବାନ ବ୍ୟବସ୍ଥାରେ। ପରୀକ୍ଷିତ ଯିଏକି ସହି କରିଥିଲେ ମାଆଙ୍କ ଗର୍ଭରେ ଥିଲାବେଳେ ଜଣଙ୍କୁ ସହି କରିଥିଲେ, ଭଗବାନ ଭକ୍ତ ହେଉଛି ଏଇଭଳି ଭାବରେ, କିନ୍ତୁ କ୍ଷୁଧାକୁ ତୃଷାକୁ କ'ଣ ସହି କରିପାରିନଥାନ୍ତେ, କିନ୍ତୁ ଭଗବାନ ଚାହାନ୍ତି ଏଇଟା, ଏଇ ମାଧ୍ୟମରେ ସମସ୍ତ ମାନବ ସମାଜର କଲ୍ୟାଣ ହେବ। ଭାଗବତ ଆସିବେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିବେ, ଏ ସମଗ୍ର ମାନବ ସମାଜର କଲ୍ୟାଣ ହେବ। ଏଇଭଳି ଭାବରେ ବହୁତ ଗୋଟିଏ ଲୀଳାରେ ଅନେକ କଥା ରହିଛି। ପରୀକ୍ଷିତ ମହାରାଜ ଅଭିଶପ୍ତ ହେଲେ ମଧ୍ୟ ଆମେ ଦେଖିବା, ଯେତେବେଳେ ତାଙ୍କୁ ଖବର ଦିଆଗଲା, ପରୀକ୍ଷିତ ମହାରାଜ କିଛି ବିଚଳିତ ହେଲେନି, ବହୁତ ଆନନ୍ଦିତ ହେଲେ, କାହିଁକି ନା ସେ ଜାଣିଲେ ମୋର 7 ଦିନ ଆୟୁଷ ଅଛି, ଆମେ ଜାଣିନେ ଆମେ କେତେ ଦିନ ଆୟୁଷ ଅଛି, ତେଣୁ କୌଣସି ସେ ବିଚଳିତ ହେଲେ ନାହିଁ। ଏ ସାଧୁର ଲକ୍ଷଣ ପ୍ରକାଶ ପାଇଲା ସବୁ ପରିସ୍ଥିତିରେ, ଯେକୌଣସି ପରିସ୍ଥିତି ହେଉନା କାହିଁକି ସବୁ ହେବ, କିନ୍ତୁ ଏଇ ଯେଉଁ ସର୍ପଟକୁ ପକେଇଲେ ସେଟା କରିବା କଥା ନୁହଁ, କିନ୍ତୁ ଏ ଭଗବାନ ବ୍ୟବସ୍ଥା। କ୍ରୋଧ ଆସିଲା କେବେ, ତାହା ତା ପୂର୍ବରୁ କେବେ ହେଇନାହିଁ, କେବେ ହେଇନାହିଁ, କାରଣ ସେଇ ସମୟରେ କାହିଁକି ଆସିଲା ନା ଭଗବାନ। ଆଉ ସେଇଟା କୁହନ୍ତି, କିନ୍ତୁ ନା ଏ ଯେଉଁ କଳି ଯେତେ ପ୍ରଥମ ସ୍କନ୍ଦ ଦ୍ୱିତୀୟ ସ୍କନ୍ଦରେ, ଏ ପ୍ରଥମ ସ୍କନ୍ଦ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କଳି ଯେତେବେଳେ ପରୀକ୍ଷିତ ମହାରାଜ ରାଜଶାସନ କରୁଥିଲେ ଦେଖୁଥିଲେ, ସେହି ସମୟରେ କଳି କ'ଣ କରିଛନ୍ତି, ଗୋଟେ ରାଜା ରୂପରେ ଗୋମିଥୁନଙ୍କୁ ପ୍ରହାର କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ତାକୁ ଦଣ୍ଡ ଦେବା ପାଇଁ ଉଦ୍ୟତ ହେଇଗଲେ, ତେଣୁ ସେ ରାଜାଙ୍କର ଶରଣ ନେଲେ। ଅଭ୍ୟର୍ଥିତ ତଥା ତସ୍ମୈ ସ୍ଥାନାନି କଳେ ଦେଦଉ ଦ୍ୟୁତଂ ପାନଂ ସ୍ଥିରଂ ସୁନା ଯତ୍ର ଅଧର୍ମସ୍ତ ଦୁର୍ବିଧା। ତେଣୁ ସିଏ କହିଲେ, ମହାରାଜ ବର୍ତ୍ତମାନ ମୋର ସମୟ ଆସିଲା, ମୋତେ ଯଦି ସ୍ଥାନ ନ ଦେବେ ମୁଁ କୁଆଡ଼େ ଯିବି। ଭଗବାନ ଥିଲା ବେଳେ ଦ୍ୱାପର ଯୁଗର ଅନ୍ତିମରେ କଳିର ସମୟ ଆସିଯାଇଥିଲା, କିନ୍ତୁ ଭଗବାନ ଯେହେତୁ ଅଛନ୍ତି ସେ ପ୍ରବେଶ କରିପାରୁନଥିଲେ, କିନ୍ତୁ ଭଗବାନ ଚାଲିଗଲା ପରେ କଳି ପ୍ରବେଶ କରିବା ପାଇଁ ଆରମ୍ଭ କଲେ। ତେଣୁ ପରୀକ୍ଷିତ ମହାରାଜ କିନ୍ତୁ କଳିକୁ ଦମନ କରି ରଖିଥିଲେ, ତେଣୁ ସିଏ ମାଗିଲେ କଳି, ଯେତେବେଳେ ଶରଣ ନେବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ ତାଙ୍କୁ ଶରଣ ଦେଲେ କହିଲେ ଠିକ୍ ଅଛି, ତୁମେ ଏଇ ଚାରୋଟି ସ୍ଥାନରେ ରହିବ, କ'ଣ କ'ଣ ନା ଦ୍ୟୁତ କ୍ରୀଡ଼ା ପାନ ଏଇ ସବୁ ଦ୍ୟୁତ ପାନ ସ୍ଥିର ସୁନା ଏଇ ସ୍ଥାନରେ ରହିବ କହିକିରି ତାଙ୍କୁ ଦେଇଦେଲେ, କହିକି ଚାଲିଗଲେ। ଯେମିତିକି ପ୍ରଭୁପାଦ ମହାରାଜ କହନ୍ତି, ବର୍ଷା ସମୟ ଆସିଲା, ବର୍ଷା ସମୟ ଆସିଲେ ବର୍ଷା ହେବ, କିନ୍ତୁ ଆମେ ଯଦି ଛତାର ଆଶ୍ରୟ ନେବା ତାହେଲେ ଆମେ ବର୍ଷାରୁ ଉଦ୍ଧାର ପାଇପାରିବା। ସେହିଭଳି ଭାବେ ପରୀକ୍ଷିତ ମହାରାଜ ସ୍ଥାନ ଦେଲେ, ଏ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣ ଋଷି ପଚାରିଲେ କାହିଁକି ସେ ସ୍ଥାନ ଦେଲେ, ତାର ଉତ୍ତର ମଧ୍ୟ ରହିଛି। ଯାହା ବି ହେଉ, ଏହିଭଳି ଭାବରେ ସ୍ଥାନ ଦେଇ ଯେତେବେଳେ ଚାଲି ଯାଉଥିଲେ, ପୁଣି କଳି ପଛେ ପଛେ ଆସିଲେ, ପୁଣି ପରୀକ୍ଷିତ ମହାରାଜ ପଛରେ କ'ଣ ହେଲା, ପୁଣି କାହିଁ ଆସିଲ, ନା ପ୍ରଭୁ ଆପଣ ଯେଉଁ ସ୍ଥାନ ଦେଲେ ଏ ସ୍ଥାନ କେଉଁଠି ନାହିଁ ଆପଣଙ୍କର, ଏଭଳି ଭାବରେ କଣ୍ଟ୍ରୋଲ କରି ରଖିଛନ୍ତି, କେଉଁଠି ମଦ ଦୋକାନ ନାହିଁ, କେଉଁଠି କିଛି ନାହିଁ, ଆଉ କେଉଁଠି ରହିବି? ତେଣୁ ପୁନଶ୍ଚ ଜାତ ମହାନାୟନ ଜାତ ରୂପ ମଧାତ୍ ପ୍ରଭୁ, ତେଣୁ ଆଉ ଥରେ କହିବୁ ଆଉ ଗୋଟେ ସ୍ଥାନ ଦିଅନ୍ତୁ। ତେଣୁ ତାଙ୍କୁ ଦେଲେ ସୁନା ଦେଲେ, ଜାତ ରୂପ ମଧାତ୍ ପ୍ରଭୁ, ଯତ୍ର ଏହି ଯେଉଁ ପାଞ୍ଚଟି ରହିଛି, ଯତ୍ର ଅଧର୍ମ ରହିଛି, ଯତ୍ର ଅନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମଂ, ଏଠି ଅସତ୍ୟ ରହିଛି, ମଦ ରହିଛି, କାମ ରହିଛି, ଏଭଳି ଭାବରେ ପାଞ୍ଚଟି ରହିଛି, ରଜଗୁଣ ରହିଛି ଏବଂ ଶତ୍ରୁତା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସୁନାରେ ସ୍ଥାନ ଦେଲେ, କେତେ ଜଣ କହନ୍ତି ପରୀକ୍ଷିତ ମହାରାଜ ସୁବର୍ଣ୍ଣ ମସ୍ତକ ଇଏ କରିଥିଲେ, କଳି ସେଇଠି ରହିଗଲେ ନା? କଳି ଭଗବାନ ଭକ୍ତଙ୍କୁ କ'ଣ କଳି ରହିପାରିବ କି? ଭଗବାନ ଭକ୍ତ ପାଖରେ କଳି ରହିପାରିବ ନାହିଁ, ଭଗବାନ ଭକ୍ତ ରହିଛନ୍ତି ମାନେ ସେଠି କଳି ଆସିପାରିବ ନାହିଁ, ଭଗବାନ ଭକ୍ତ ସିଏ ନା, ସାଧାରଣ ବ୍ୟକ୍ତି ନୁହନ୍ତି, କଳି କେମିତି ସେଠି ପ୍ରବେଶ କରିପାରିବ? ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କ ପାଖରେ କଳି ପ୍ରବେଶ କରିବ? ଭଗବାନ ଭକ୍ତ ପାଖରେ ଭଗବାନ ହେଉଛନ୍ତି କୃଷ୍ଣ ସମ, କୃଷ୍ଣ ହେଉଛନ୍ତି ସୂର୍ଯ୍ୟ ସମ, ମାୟା ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ତେଣୁ ଭଗବାନ ଭକ୍ତ ଅଛନ୍ତି, ମାୟାଦେବୀ ଯାଇକି ପ୍ରବେଶ କରିପାରିଲେ କି ହରିଦାସ ଠାକୁରଙ୍କ ପାଖକୁ? ରାତିର ଇଏରେ ଯାଇଥିଲେ, ଏକାନ୍ତ ସ୍ଥାନରେ ରାତ୍ରିର ଅବସ୍ଥାରେ ଯାଇ ପହଞ୍ଚିଥିଲେ, କିନ୍ତୁ ହରିଦାସ ଠାକୁରଙ୍କୁ ପ୍ରବେଶ କରିପାରିଲେ ମାୟାଦେବୀ? ବରଂ ସେ ମାୟାଦେବୀ ପରିବର୍ତ୍ତିତ ହୋଇଗଲେ ଭଗବାନ ଭକ୍ତରେ। ତେଣୁ ଇଏ ଭଗବାନ ଭକ୍ତ, ତେଣୁ ତାଙ୍କୁ କେମିତି କଳି ତାଙ୍କୁ ଗ୍ରାସ କରିବ? କିନ୍ତୁ ଇଏ ଭଗବାନଙ୍କ ବ୍ୟବସ୍ଥା, ମାଧ୍ୟମରେ ସମଗ୍ର ମାନବ ସମାଜର କଲ୍ୟାଣ ହେବ। ତେଣୁ ସିଏ କଳି କାହିଁ ତାଙ୍କ ମନ୍ଦିରରେ ପ୍ରବେଶ କରିବ? କଳି ପ୍ରବେଶ କରିବି ସେଇଟା ଯେଉଁମାନେ କହୁଛନ୍ତି ସେଇଟା ତାଙ୍କର ମସ୍ତକରେ କଳି ପ୍ରବେଶ କରିଛି, ଆଚାର୍ଯ୍ୟମାନେ ଏଇଟା କହନ୍ତି, କେତେ ଜଣ ବି ଏଇଟା କହନ୍ତି, କିନ୍ତୁ ପ୍ରକୃତରେ କଳି ତାଙ୍କର ନାହିଁ। ଏ ଭଗବାନ ବ୍ୟବସ୍ଥାରେ ଭଗବାନ ଚାହାନ୍ତି, ଭଗବାନ ଚାହିଁଥିଲେ ସେଇଟାକୁ ଇଏ କରିଦେଇଥାନ୍ତେ, କାରଣ ଯେତେବେଳେ କିଏ ଆମର ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ମାରିଥିଲେ, ଇଏ ଯେଉଁ ବ୍ରହ୍ମାସ୍ତ୍ର ମାରିଥିଲେ, ଭଗବାନ ଚାହିଁ ବଞ୍ଚେଇଦେଲେ ତାକୁ, ବ୍ରହ୍ମାସ୍ତ୍ରରୁ ରକ୍ଷା କରିଦେଲେ, ଏଇ ବ୍ରହ୍ମାସ୍ତ୍ର କାହିଁ ରକ୍ଷା କଲେ ନାହିଁ? କଳି ପ୍ରବେଶ କରିଥିଲେ ମଧ୍ୟ ସେ ବ୍ରହ୍ମାସ୍ତ୍ର ମଧ୍ୟ ଭଗବାନ ଚାହିଁ ରକ୍ଷା କରିପାରିଥାନ୍ତେ ନା? ଭଗବାନ ଚାହାନ୍ତି ଏଇ ମାଧ୍ୟମରେ ସମଗ୍ର ମାନବର କେମିତି କଲ୍ୟାଣ ହେବ, ଏ ଭାଗବତ ଶାସ୍ତ୍ର ପ୍ରକାଶ ପାଇବ, ଫାଷ୍ଟ ଟାଇମ୍ ଫାଷ୍ଟ ଏଡ଼ିସନ୍ ସେଇଟା ଭଗବାନ ଚାଲିଯିବାର 30 ବର୍ଷ ପରେ ସେଇଟା ହେଇଥିଲା। ତାପରେ କଳିଯୁଗର ଆରମ୍ଭରେ ଏ ଯେଉଁ ରହିଛି, ତାପରେ 200 ବର୍ଷ ପରେ, 200 ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, 200 ବର୍ଷ ପରେ ନୈମିଷାରଣ୍ୟରେ 88,000 ଋଷି ଆସି ପହଞ୍ଚିଗଲେ, 1,000 ବର୍ଷ ପରି ଯଜ୍ଞ କରିବା ପାଇଁ, ମାନବ ସମାଜର କଲ୍ୟାଣ ପାଇଁ ସବୁ କରିଥିଲେ। ତେଣୁ ସେଇଠି ଆସି ସୁତ ଗୋସ୍ୱାମୀ ପହଞ୍ଚିଲେ। ତେଣୁ ସୁତ ଗୋସ୍ୱାମୀଙ୍କୁ ଏ 6ଟି ପ୍ରଶ୍ନ ପଚାରିଲେ, ଯେଉଁ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ ଶୁକଦେବଙ୍କର କଥାକୁ କହିବେ, ଭାଗବତଙ୍କ କଥାକୁ କହିବେ। ଏହିଭଳି ଭାଗବତଙ୍କର ବିଷୟରେ ସବୁ କଥା ରହିଛି। ଜୟ ଶ୍ରୀମଦ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତ କି, ହିତାୟ ଗୌର ପ୍ରମାନନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ ମୋତେ ସୁଯୋଗ ପ୍ରଦାନ କଲେ, ତେଣୁ ଆମକୁ ମୋର ଏଠି 2-in-1 କାମ ହେଲା ପ୍ରକୃତରେ। ସାର୍ଙ୍କ ପାଇଁ ସାର୍ ଯିବା କଥା ମୋ ପାଖକୁ, ଥିଲା ଗୋଟେ କାମ ଥିଲା, ସାର୍ କାହିଁ ଯିବେ, ଆମେ 2ଟା କାମ ଏକାଥରେ କରିଦେବା। ଜଗନ୍ନାଥ ସାର୍ ନାହିଁ ପଥେ କାମ ଆମର, ଆମର ଜଗନ୍ନାଥଙ୍କର ହେଉଛନ୍ତି ଆମର କୁଳ ଦେବତା, ଆମେ ବ୍ରାହ୍ମଣ କୁଳରେ ଯେଉଁ ହେଇଥିଲୁ ଆମେ ଜଗନ୍ନାଥଙ୍କୁ ପୂଜା କରୁଥିଲୁ, ଆମ ଗାଁରେ ଜଗନ୍ନାଥ ଠାକୁର ଅଛନ୍ତି ଆମେ ପୂଜା କରୁଥିଲୁ, ଯେଉଁ ଜଗନ୍ନାଥ ହେଉଛନ୍ତି ଆମର ଇଏ
ସେଠି ରାମଜୀଙ୍କ ସେବା ଜଗନ୍ନାଥ କଲେ
ଆଜ୍ଞା।
ଦିନ
Mm-hmm.